40 ବର୍ଷ ସେଇ ପୌତ୍ର ଜଗତରେ ତାଙ୍କ ଲୀଳା କରିଥିଲେ। 24 ବର୍ଷ ରହିଥିଲେ ନଦିଆ ନବଦ୍ୱୀପରେ, ଆଉ 24 ବର୍ଷ ଓଡ଼ିଶାରେ। ତେଣୁ ଅଧା ଅଧା 50-50। ତେଣୁ ଗୌଡ଼ିଆ ଓଡ଼ିଆମାନେ ବି ସେଇ ଗୌଡ଼ିଆ ଧାରାରେ ଯାଉଛନ୍ତି। ଆମର ହେଉଛି ବ୍ରହ୍ମମାଧ୍ୟ ଗୌଡ଼ିଆ ସମ୍ପ୍ରଦାୟ। ତେଣୁ ମହାପ୍ରଭୁ 24 ବର୍ଷ ଓଡ଼ିଶାରେ ରହିଥିଲେ, ଓଡ଼ିଶାବାସୀମାନଙ୍କର କେତେ ଭାଗ୍ୟ। ତେଣୁ ଆମେ ଚିନ୍ତା କରିଥିଲୁ ଗତ ବର୍ଷ ଏଇଟା କହିବା ପାଇଁ, ତେଣୁ ଆମକୁ ମଧ୍ୟ ସୁଯୋଗ ମିଳିଲା ମ୍ୟାନେଜମେଣ୍ଟ ତରଫରୁ ଏଇ କଥା କହିବା ପାଇଁ। ଆଜିଠାରୁ କଥା କୁହାଯିବ, 12 ଦିନ ଧରି କଥା କୁହାଯିବ। ଭକ୍ତମାନଙ୍କର ମଧ୍ୟ ଅନୁରୋଧ ଥିଲା, ଆ ପୂର୍ବରୁ ମଧ୍ୟ ଭକ୍ତମାନେ ଅନୁରୋଧ କରୁଥିଲେ ଚୈତନ୍ୟ ଚରିତାମୃତ କଥା ଶ୍ରବଣ କରିବା ପାଇଁ। କିନ୍ତୁ ଚୈତନ୍ୟ ଚରିତାମୃତ ହେଉଛି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ଭଗବତ ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ଭାଗବତମ ଗ୍ରାଜୁଏସନ୍ ଷ୍ଟଡି, ଏବଂ ଚୈତନ୍ୟ ଚରିତାମୃତ ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ତେଣୁ ଆମର ତ ହାଇସ୍କୁଲ ପାଠ ପାଇଁ ନାହିଁ ଯୋଗ୍ୟତା ନାହିଁ, ଆଉ କ'ଣ ଗ୍ରାଜୁଏସନ୍ ପାଠ ପଢ଼େଇବା, ପୋଷ୍ଟ ଗ୍ରାଜୁଏସନ୍ ପାଠ କ'ଣ ପଢ଼େଇବା। କିନ୍ତୁ ମହାପ୍ରଭୁଙ୍କ କୃପାରୁ ଆମେ କିଛି ଯାହା ଆଚାର୍ଯ୍ୟମାନେ କହିଛନ୍ତି ସେଇଟାକୁ କେବଳ ଦୋହରାଇବା, ଆମର ଯୋଗ୍ୟତା ନାହିଁ ସେସବୁ ବିଷୟରେ କହିବା ପାଇଁ। ତେଣୁ ଆଜି ଆମେ ଗତ ଆମେ ଆଉ କହିଥିଲେ ଭଗବାନ 24 ବର୍ଷ କାଳ ଯେଉଁ ନବଦ୍ୱୀପରେ ରହିଲେ, 24 ବର୍ଷର ଅନ୍ତିମ ଯେଉଁ ମାଘ ମାସ 1486 ଯେଉଁ ଫାଲଗୁନ ପୂର୍ଣ୍ଣମୀ ତିଥିରେ ମହାପ୍ରଭୁ ଆବିର୍ଭାବ ହୋଇଥିଲେ, ତେଣୁ 24 ବର୍ଷ କାଳ 1510 ଯେଉଁ ମାଘ ମାସର ଶୁକ୍ଳ ତିଥିରେ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କଲେ, କଟୁଆରେ କେଶବ ଭାରୀଙ୍କ ପାଖରୁ ଗ୍ରହଣ କଲେ, ସନ୍ନ୍ୟାସ ଗ୍ରହଣ କରି ସନ୍ନ୍ୟାସ ଲୀଳାରେ ମଗ୍ନ ରହିଲେ, ଆଉ ସବୁ ତ୍ୟାଗ କରି ପଳେଇଗଲେ ତାଙ୍କ ମା, ବିଧବା ମା ସତୀଦେବୀ ଏବଂ ନବଯୁବତୀ ପତ୍ନୀ ବିଷ୍ଣୁ ପ୍ରିୟାଙ୍କୁ ତ୍ୟାଗ କରି ପଳେଇଗଲେ, ଏବଂ କେତେ ଲୀଳା କରିଥିଲେ ମହାପ୍ରଭୁ। ଇଏ ହେଉଛି ଭଗବାନଙ୍କ ବୈରାଗ୍ୟ, ଭଗବାନ ସବୁକିଛି ତ୍ୟାଗ କରିପାରିବେ, ଏବଂ ଯେଉଁମାନେ ଭଗବାନଙ୍କୁ ଭକ୍ତି କରିବେ ସେମାନେ ମଧ୍ୟ ଜ୍ଞାନ ବୈରାଗ୍ୟ ଅହିତିକ ଭାବେ ପ୍ରାପ୍ତ ହେବେ। ଭଗବାନ ଯେଉଁ ଷଡ଼ୈଶ୍ୱର୍ଯ୍ୟପୂର୍ଣ୍ଣ ଅଛନ୍ତି, ତାଙ୍କ ଭିତରେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ବୈରାଗ୍ୟ। ସବୁ ଐଶ୍ୱର୍ଯ୍ୟ ଥିଲେ ମଧ୍ୟ ଭଗବାନ ସବୁ ତ୍ୟାଗ କରିପାରିବେ। ତେଣୁ ମହାପ୍ରଭୁ ଏହିଭଳି ଭାବରେ ସନ୍ନ୍ୟାସ ଗ୍ରହଣ କରି ବୃନ୍ଦାବନ ଅଭିମୁଖ ଯାତ୍ରା କରୁଥିଲେ। ତାଙ୍କ ପାଖରେ ତାଙ୍କ ସହିତ କେତେଜଣ ପାର୍ଶ୍ୱ ଥିଲେ, ତାଙ୍କ ଭିତରୁ ନିତ୍ୟାନନ୍ଦ ପ୍ରଭୁ ସେ ଚାହୁଁଥିଲେ ବୃନ୍ଦାବନକୁ ଯିବା ପାଇଁ। ଆମ ଦଶମ ସ୍କନ୍ଧରେ ଗୋଟେ ଶ୍ଲୋକ ଅଛନ୍ତି, ଉଜ୍ଜୟିନୀରୁ ବ୍ରାହ୍ମଣ ଜଣେ ଏଇ ଶ୍ଲୋକଟି ଗାନ କରିଛନ୍ତି ଯେ ସେ ଭିକ୍ଷା ଯେତେବେଳେ କରୁଥିଲେ ସେତେବେଳେ ଏଇ ଶ୍ଲୋକଟି ଗାନ କରୁଥିଲେ। ସେଇ ଶ୍ଲୋକଟିକୁ ଗାନ କରି ମହାପ୍ରଭୁ ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲେ। ଏତାଂ ସ୍ୱାସ୍ଥ୍ୟ ପରାତ୍ମନିଷ୍ଠା ଅଧ୍ୟାସିତଂ ପୂର୍ବତମେର୍ମହର୍ଷିଭିଃ ଅହଂ ତରିଷ୍ୟାମି ଦୁରନ୍ତପାରଂ ତମୋମୁକୁନ୍ଦାଙ୍ଘ୍ରିଣୀସେବ ଏବ। ଏଇଟା 21-23 ଅଧ୍ୟାୟ ଅଛି, ଏଇଟା ଶ୍ଲୋକଟି 21 ମୁଁ କହୁଛି 10 ବୋଲି, 21-23 ଅଧ୍ୟାୟ ନା। 23 ଅଧ୍ୟାୟରେ ଏଇ ଭିକ୍ଷୁଙ୍କର କଥା ମହାପ୍ରଭୁ ଭଗବାନ କହିଛନ୍ତି ଉଦ୍ଧବଙ୍କୁ। ତେଣୁ ଏହି ଶ୍ଲୋକଟି ପାଠ କରି ସେ ଭଗବାନଙ୍କ ପାଦ ପଦ୍ମରେ ସମ୍ପୂର୍ଣ୍ଣ ଶରଣ ନେଇକରି ସେ ଯାଉଥିଲେ, ବୃନ୍ଦାବନ ଅଭିମୁଖେ ଯାତ୍ରା କରୁଥିଲେ। ତେଣୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ବାଟ ସେ ଏକଚକ୍ରା ଗ୍ରାମ ଇତ୍ୟାଦି ସବୁ ବୁଲାବୁଲି କରିକି ଯେତେବେଳେ ଯାଉଥିଲେ ରାଡ଼ ଦେଶ ବୁଲାବୁଲି କରି, ସେତେବେଳେ ମହା ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ବାଟ ବୁଲେଇକରି କେତେଜଣ ଆଗରେ ଗୋପାଳ ମାନେ ଥିଲେ, ଗାଈ ଗୋଚାରଣ କରୁଥିଲେ, ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଆଗୁଆ ଯାଇ କହିଦେଲେ ଏ ଯେଉଁ ସନ୍ନ୍ୟାସୀ ଜଣକ ଆସୁଛନ୍ତି ସେ ଯଦି ପଚାରିବେ ବୃନ୍ଦାବନ ବାଟ କେଉଁ ପଟେ, ତୁମେ ଓରଟା ବାଟ ଦେଖାଇଦେବ, ନବଦ୍ୱୀପର ବାଟ ଦେଖାଇଦେବ। ଭଗବାନ ଯେମିତି କିଛି ଜାଣନ୍ତି ନାହିଁ, ଯିଏକି ସମସ୍ତଙ୍କୁ ବାଟ ବତାଉଛନ୍ତି, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ସିଏ କହୁଛନ୍ତି ମୋର ନୟନ ପଥଗାମୀ, ଅନ୍ୟମାନେ କହୁଛନ୍ତି ବାଟ ବତେଇବେ ଭଗବାନ। ତେଣୁ ଯାହାକୁ ଏଇଭଳି ଭାବରେ ଯେତେବେଳେ ପଚାରିଲେ ଗୋପାଳମାନଙ୍କୁ ଦେଖିକିରି, ଗାଭୀମାନଙ୍କୁ ଦେଖିକି, ତାଙ୍କ ବୃନ୍ଦାବନ ସ୍ମରଣ ହେଲା ମହାପ୍ରଭୁଙ୍କର। ତେଣୁ ତାଙ୍କୁ ପଚାରିଲେ ଏ ଗୋପାଳମାନେ, ବୃନ୍ଦାବନ ବାଟ କେଉଁ ପଟେ, ନା ଏଇପଟେ, ଏଇଟା ବାଟ ଦେଖାଇଦେଲେ। ତେଣୁ ନିତ୍ୟାନନ୍ଦ ପ୍ରଭୁ କାହାକୁ ଖବର ଦେଇଦେଲେ, ଅଦ୍ୱୈତାଚାର୍ଯ୍ୟ ଶାନ୍ତିପୁରରେ ଅଦ୍ୱୈତାଚାର୍ଯ୍ୟ ଥିଲେ, ଶାନ୍ତିପୁର ଖବର ଦେଇଦେଲେ ମହାପ୍ରଭୁ ଆସନ୍ତି, ତାଙ୍କ ପାଇଁ ସବୁ ବହିର୍ବାସ ଇତ୍ୟାଦି ସବୁ ଆଣିକି ଅପେକ୍ଷା କର। ମହାପ୍ରଭୁ ଆସିକରି ଗଙ୍ଗା ନଦୀ ପାର ହେଇକି ଯେତେବେଳେ ଆରପଟକୁ ଆସୁଛନ୍ତି, ସେତେବେଳେ ଦେଖିଲେ ଅଦ୍ୱୈତାଚାର୍ଯ୍ୟ ଅପେକ୍ଷା କରିଛନ୍ତି ଏଇଠି। ତେଣୁ ମହାପ୍ରଭୁ କହିଲେ, ଅଦ୍ୱୈତ ତୁମେ କ'ଣ ଏଠି, ଅଦ୍ୱୈତାଚାର୍ଯ୍ୟ ଆପଣ କ'ଣ ଏଠି, ବୃନ୍ଦାବନ କେମିତି ଆସିଲେ, ସିଏ ସେ ସୀତାରାମ ଲୋକମାନ। ତେଣୁ ଅଦ୍ୱୈତାଚାର୍ଯ୍ୟ କହିଲେ, ପ୍ରଭୁ ଆପଣ ଯେଉଁଠି ସେଇଠି ବୃନ୍ଦାବନ, ପ୍ରକୃତରେ ଗଙ୍ଗା ନଦୀରେ ଗୋଟେ ଧାରରେ ଗଙ୍ଗା ଅଛନ୍ତି, ଗୋଟେ ଧାରରେ ଯମୁନା ଅଛନ୍ତି ବୋଲି କୁହାଯାଏ। ତେଣୁ ଏଇଭଳି ଭାବରେ ତାଙ୍କୁ ଶାନ୍ତିପୁରକୁ ନେଇକିରି ସେଠି ସବୁ ଭକ୍ତ ମାଆଙ୍କ ସହିତ, ମାଆଙ୍କ ସହିତ ସବୁ ଭେଟ ହେଲା, କିଛି ଦିନ ସେଠି ରହିକରି ତାପରେ ସେ ବିଦାୟ ନେଇକରି ଆସିଲେ, ଓଡ଼ିଶାକୁ ଆସିଲେ। ଏ ମଧ୍ୟଲୀଳା ପ୍ରଥମ ପରିଚ୍ଛେଦରେ ଏଇ କଥା କୁହାଯାଇଛି, ଆମେ ଏଇଠି କଥା ଆରମ୍ଭ କରିବା। ଆମେ ଟିକେ ଇଣ୍ଟ୍ରୋଡକ୍ସନ୍ ଦେଇଦେଲେ, ମହାପ୍ରଭୁଙ୍କ ଲୀଳା ଓଡ଼ିଶାରେ ରହିବେ 24 ବର୍ଷ, 24 ବର୍ଷ କାଳ ରହିବେ, ଅନ୍ତିମ ଲୀଳା ମହାପ୍ରଭୁଙ୍କର ଏଇ ଜଗନ୍ନାଥ ପୁରୀ ଧାମରେ ହେଇଛି। ସେ ଲୀଳା ଏତେ ପ୍ରକାଶ ଭାବରେ କୁହାଯାଇ ନାହିଁ, କିନ୍ତୁ ବର୍ଣ୍ଣନା କରାଯାଏ ମହାପ୍ରଭୁ ଏକ ସମୟରେ ଜଗନ୍ନାଥ ମନ୍ଦିର ଏବଂ ତୋଟା ଗୋପୀନାଥ ମନ୍ଦିରରେ ପ୍ରବେଶ କରିକିରି ଲୀନ ହୋଇଗଲେ, ଜଗନ୍ନାଥ ପାଖରେ ବା ଗୋପୀନାଥ ପାଖରେ ଲୀନ ହୋଇଗଲେ, ଏସବୁ ଆଚାର୍ଯ୍ୟମାନେ କହନ୍ତି। ତେଣୁ ଭଗବାନଙ୍କର ଲୀଳା ଅଦ୍ଭୁତ ଲୀଳା, ଭଗବାନଙ୍କ ଜନ୍ମ କର୍ମ ତମେ ଦିବ୍ୟମ, ଭଗବାନଙ୍କ ସବୁ ଲୀଳା ହେଉଛି ଦିବ୍ୟ ଲୀଳା। ତେଣୁ ଆଜି ଆମକୁ ସୁଯୋଗ ମିଳିଲା ଶ୍ରୀ ମହାପ୍ରଭୁ, ଯିଏକି କରୁଣା ଅବତାର, ଯାହା ମହାପ୍ରଭୁ ଭଗବାନ କୃଷ୍ଣ ପ୍ରଦାନ କରିନଥିଲେ ସେଇଟାକୁ ସେ ପ୍ରଦାନ କରିଛନ୍ତି। ଅନର୍ପିତ ଚରିମ ଚିରାତ୍ କରୁଣୟା ବତନ କଳୁ ସମର୍ପିତ ମୁନ୍ନତ ଉଜ୍ଜଳ ରସାନ ସୁଭକ୍ତି ଶ୍ରିୟମ ହରିପୁରର ସୁନ୍ଦର ଦ୍ୱିତୀୟ କଦମ୍ବ ସନ୍ଦିପିତ ସଦା ହୃଦୟ କନ୍ଦରେ ସ୍ଫୁରୁଥିବ ସୂଚୀନନ୍ଦନ। ଆଶୀର୍ବାଦ ଦେଇଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ଚୈତନ୍ୟ ଚରିତାମୃତ ଗ୍ରନ୍ଥରେ। ଏମିତିକି ଭଗବାନ କୃଷ୍ଣ ମଧ୍ୟ ପ୍ରଦାନ କରିନଥିଲେ ସେ କୃଷ୍ଣ ପ୍ରେମ, କାରଣ ସେ ଜାଣିନଥିଲେ ସେ କୃଷ୍ଣ ପ୍ରେମଟା କିଭଳି। ତେଣୁ ସେ ରାଧା ଭାବ ଅଙ୍ଗୀକାର କରିକି ଆସିଛନ୍ତି, ରାଧା ପ୍ରକୃତ ଜାଣନ୍ତି କୃଷ୍ଣ ପ୍ରେମଟା କିଭଳି, କାରଣ ରାଧାରାଣୀ ହେଉଛନ୍ତି ଆଶ୍ରୟ ତତ୍ତ୍ୱ, ଭଗବାନ ହେଉଛନ୍ତି ବିଷୟ ତତ୍ତ୍ୱ, ସେ ଜାଣିପାରିବେନି ତାଙ୍କ ଭିତରେ କେତେ ଆନନ୍ଦ ରହିଛି, ରାଧାରାଣୀ ସେଇଟା ଜାଣନ୍ତି। ତେଣୁ ମହାପ୍ରଭୁ ରାଧା ଭାବ ଅଙ୍ଗୀକାର କରି ଆସିଥିଲେ, ତେଣୁ ସେ କୃଷ୍ଣ ପ୍ରେମକୁ ନିଜେ ଆସ୍ୱାଦନ କରୁଥିଲେ ଏବଂ ସମସ୍ତଙ୍କୁ ବିତରଣ କରୁଥିଲେ। ଉତ୍ତମ ଅଧମ କିଛି ନା ବାଛିଲ ଯାଚିଏ ଦିଲକୁ ଖୋଳ, କୌଣସି ବିଚାର କରେ ନାହିଁ ଇଏ ଯୋଗ୍ୟ କି ଅଯୋଗ୍ୟ, କିଛି ବିଚାର କଲେ ନାହିଁ, ସମସ୍ତଙ୍କୁ ପ୍ରଦାନ କଲେ କୃଷ୍ଣ ପ୍ରେମ। ତେଣୁ ସେଇ ମହାପ୍ରଭୁ ଓଡ଼ିଶାକୁ ଆସିବା ପାଇଁ ଯେଉଁ ସ୍ଥିର କଲେ, ଏଇଠି ମଧ୍ୟ ଲୀଳାରେ ବର୍ଣ୍ଣନା, ଏଇଠି 24 ବର୍ଷ କାଳ ଓଡ଼ିଶାରେ ରହିବେ, ଓଡ଼ିଶାରେ ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ମହାପ୍ରଭୁ ଲୀଳା, ଚେତନ ଚରିତାମୃତ, ଚେତନ ଭାଗବତ, ଚେତନ ମଙ୍ଗଳ ଇତ୍ୟାଦି ଗ୍ରନ୍ଥମାନଙ୍କରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯେତେ ବର୍ଣ୍ଣନା କଲେ ମଧ୍ୟ ଯେ ବାବା ମହାପ୍ରଭୁଙ୍କ ଲୀଳା ଶେଷ ହୋଇଗଲା ତା ନୁହଁ, କୁହାଯାଇଛି ଅଧ୍ୟାପିୟ ସେଇ ଲୀଳା କରେ ଗୌରରାୟ କୋନ କୋନ ଭାଗ୍ୟବାନ ଦେଖିବାରେ ପାଏ। ବର୍ତ୍ତମାନ ମଧ୍ୟ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳା ଚାଲିଛି, ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି ସେମାନେ ସେଟାକୁ ଦେଖିପାରିବେ। ତେଣୁ ମହାପ୍ରଭୁ ଏଇଭଳି ଭାବରେ ଯସ୍ୟ ପ୍ରସାଦାଦଜ୍ଞୋପି ସଦ୍ୟ ସର୍ବଜ୍ଞତାଂ ପ୍ରଦେତ ସ ଶ୍ରୀ ଚୈତନ୍ୟ ଦେବୋ ମେ ଭଗବାନ ସମ୍ପ୍ରସିଦ୍ଧତୁ। ମଧ୍ୟଲୀଳା ପ୍ରଥମ ପରିଚ୍ଛେଦ ପ୍ରଥମ ଶ୍ଳୋକରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଏଇଭଳି ଭାବରେ ମହାପ୍ରଭୁଙ୍କ କୃପା ପ୍ରାର୍ଥନା କରୁଛନ୍ତି। ସେ ଯସ୍ୟ ପ୍ରସାଦାତ୍ ଅଜ୍ଞୋପି, ଯାହାଙ୍କର କୃପାରୁ ଅଜ୍ଞ ବ୍ୟକ୍ତି ମଧ୍ୟ ସଦ୍ୟ ସର୍ବଜ୍ଞତାଂ ପ୍ରଦେତ, ମହାପ୍ରଭୁଙ୍କ କୃପା ସଦ୍ୟ କହିଲେ ସାଙ୍ଗେ 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 ସିଏ ସର୍ବଜ୍ଞତାନ ବୋଲେ ସବୁକିଛି ସେ ଜାଣିପାରିବେ ଏ ମହାପ୍ରଭୁଙ୍କ କୃପା। ସ ଶ୍ରୀ ଚୈତନ୍ୟ ଦେବ ମେ ଭଗବାନ ସମ୍ପ୍ରସିଦ୍ଧତୁ, ସେଇ ଚୈତନ୍ୟ ପ୍ରଭୁ ଭଗବାନ ଦେବ ସେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ, ଆମେ ତାଙ୍କ ବିଷୟରେ ବର୍ଣ୍ଣନା କରିବା ଏବଂ ତାଙ୍କ କୃପା ପ୍ରାର୍ଥନା କରିବା, ତାଙ୍କ କୃପାରୁ ହିଁ ତାଙ୍କ ଲୀଳା ବୁଝିପାରିବା, ଆମେ ନିଜ ଜ୍ଞାନ ମାଧ୍ୟମ ବୁଝିପାରିବା ନାହିଁ। ତେଣୁ ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସହୋଦିତ ଗୌଡ଼ଦୟେ ପୁଷ୍ପବନ୍ତ ଚିତ୍ର ଶବ୍ଦୌତମନୁଦ। ଏ ଅଦ୍ଭୁତ ବଦାନ୍ୟ ଅଦ୍ଭୁତ କାରୁଣ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କ ସହିତ ଯେ ଉଦୟ ହୋଇଛନ୍ତି, କୃଷ୍ଣ କବିରାଜ ଗୋସ୍ୱାମୀ ବହୁତ ସୁନ୍ଦର ଉପମା ଦେଇଛନ୍ତି, ମୁଁ ସେଇ ଦୁଇ ଜଣଙ୍କୁ ବନ୍ଦନା କରୁଛି। ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସହୋଦିତ, ଆମର ଯେଉଁ ରହିଛନ୍ତି କ'ଣ ଯେଉଁ ସୂର୍ଯ୍ୟ ଏବଂ ଚନ୍ଦ୍ର, ଏ ଦୁଇ ଜଣଙ୍କୁ ସୂର୍ଯ୍ୟ ଏବଂ ଚନ୍ଦ୍ର ସହିତ ତୁଳନା କରାଯାଇଛି। ଭଗବାନ ଚୈତନ୍ୟ ମହାପ୍ରଭୁ ସୂର୍ଯ୍ୟ ହେଲେ ନିତ୍ୟାନନ୍ଦ ହେଉଛନ୍ତି କୋଟି ଚନ୍ଦ୍ର ସୁଶୀତଳ ଚନ୍ଦ୍ର ବୋଲି କୁହାଯାଇଛି। ତେଣୁ ଭୌତିକ ଜଗତରେ ଆମର ସୂର୍ଯ୍ୟ ଉଦୟ ହେଲେ ଚନ୍ଦ୍ର ଅସ୍ତ ହେଇଯାଏ, ଚନ୍ଦ୍ର ଉଦୟ ହେଲେ ସୂର୍ଯ୍ୟ ଅସ୍ତ ହେଇଯିବେ, କିନ୍ତୁ ଇଏ ଅଦ୍ଭୁତ ସୂର୍ଯ୍ୟ ଚନ୍ଦ୍ର ସହୋଦିତ ଏକ ସମୟରେ ଉଦିତ ହେଇଛନ୍ତି। ଗୌଡ଼ଦୟ କେଉଁଠି ଉଦୟ ହେଲେ ନା ଗୌଡ଼ରେ, ପୂର୍ବ ଦିଗରେ ଗୌଡ଼ରେ ବଙ୍ଗଳା ନବଦ୍ୱୀପରେ ଉଦୟ ହେଇଛନ୍ତି ପୁଷ୍ପବନ୍ତ ବହୁତ ସୁନ୍ଦର ଭାବରେ ସେ ଦୁଇ ଜଣ ଚିତ୍ର ଶବ୍ଦ ତମନୁ ଦଉ, ସେ ଦୁଇ ଜଣ ଯାକ ଏକ ସମୟରେ ଯେଉଁ ଉଦୟ ହେଲେ ବହୁତ ସୁନ୍ଦର ତାଙ୍କର ଉଦୟ, ଏବଂ ସମସ୍ତଙ୍କର ଯେଉଁ ରହିଛି ଅନ୍ଧକାରକୁ ଦୂର କରନ୍ତି ଚନ୍ଦ୍ର ସୂର୍ଯ୍ୟ, ଏଇ ଦୁଇ ଜଣ କେବଳ ବାହାରର ଅନ୍ଧକାରକୁ ଦୂର କରନ୍ତି କିନ୍ତୁ ହୃଦୟର ଅନ୍ଧକାରକୁ ସେ ଦୂର କରିପାରନ୍ତି ନାହିଁ, କିନ୍ତୁ ଏ ଦୁଇ ଜଣ ସୂର୍ଯ୍ୟ ଚନ୍ଦ୍ର ଏ ଦୁଇ ଜଣ ଆମର ହୃଦୟର ଅନ୍ଧକାରକୁ ଦୂର କରିବେ। ହୃଦୟ ଅନ୍ଧକାରକୁ ଦୂର କଲେ ଆମେ ଦେଖିପାରିବା ହୃଦୟ ଭିତରେ କିଏ ଅଛନ୍ତି, ଭଗବାନ ଅଛନ୍ତି ଆମେ ଦେଖିପାରିବା, ଅନ୍ଧକାର ଭିତରେ ଆମେ ସବୁ ଦେଖିପାରିବାନି କ'ଣ କ'ଣ ଅଛି, କିନ୍ତୁ ଆଲୋକ ଆସିଗଲେ ଆମେ ଦେଖିପାରିବା ସବୁ ଜିନିଷ, ତେଣୁ ଆମ ହୃଦୟ ଭିତରେ ଭଗବାନ ଅଛନ୍ତି ଆମେ ଦେଖିପାରିବା, ହୃଦୟର ଅନ୍ଧକାରକୁ ସେ ଦୂର କରିବେ। ତେଣୁ ମହାପ୍ରଭୁ ଭଗବାନଙ୍କର ଯେଉଁ ରହିଛନ୍ତି ଅନେକ ଭଗବାନ କୃଷ୍ଣଙ୍କର ଅବତାର ସବୁ ରହିଛନ୍ତି, ତାଙ୍କ ଭିତରେ ମୁଖ୍ୟ ହେଉଛନ୍ତି ତିନି ଜଣ, କିଏ କିଏ ମାନେ ଅବତାର ନୁହଁ, କୃଷ୍ଣଙ୍କର ବିଭିନ୍ନ ଯେଉଁ ପ୍ରକାଶ ସବୁ ରହିଛି ବା ବିଭିନ୍ନ ପ୍ରକାର ତାଙ୍କର ମୂର୍ତ୍ତି ସବୁ ରହିଛି ବା ତାଙ୍କର ରୂପ ସବୁ ରହିଛି, ତା ଭିତରେ ତିନି ଜଣ ହେଉଛନ୍ତି ମୁଖ୍ୟ, କିଏ କିଏ
ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ, ଏଇ ତିନି ଜଣ ଗୋବିନ୍ଦ ଗୋପୀନାଥ ମଦନ ମୋହନ ଏ ତିନୋଟି ତତ୍ତ୍ୱ ରହିଛି ବେଦରେ, ତିନୋଟି ତତ୍ତ୍ୱ ରହିଛି, ତେଣୁ ତିନୋଟି ତତ୍ତ୍ୱ ପାଇଁ ତିନୋଟି ତତ୍ତ୍ୱର ଅଧିଷ୍ଠାତ ଦେବ ହେଉଛନ୍ତି ତିନି ଜଣ, ସେଇଟାକୁ କହୁଛନ୍ତି କୃଷ୍ଣ କବିରାଜ ଗୋସ୍ୱାମୀ। ଜୟତାଂ ଶ୍ରୋତ କଙ୍ଗୋ ମମ ମନ୍ଦାମତ ଗତି ମତ ସର୍ବସ୍ୱ ପାଦାମ୍ବୋ ରାଧା ମଦନ ମୋହନ ହଉ, ସେ ରାଧା ମଦନ ମୋହନଙ୍କର ଜୟ ହଉ, ଯେ କି ଜୟତାଂ ଶ୍ରୋତ କଙ୍ଗୋ ସୁରତ ବହୁତ କାମ କାମଦେବ ସେ ଦୁଇ ଜଣ କାମ ସୁରତ କହିଲେ କ'ଣ, ସୁରତ କହିଲେ ଏ ଯେଉଁ କ'ଣ ମୋଷ୍ଟ ମର୍ସିଫୁଲ୍ ଅର୍ ଆଟାଚ୍ ଇନ୍ କଞ୍ଜୁଗାଲ୍ ଲଭ୍, ବହୁତ କୃପା ପ୍ରଦାନ କରୁଛନ୍ତି ଏବଂ ରାଧାକୃଷ୍ଣ ପ୍ରେମ ପ୍ରଦାନ କରିବେ। ମଦନ ମୋହନ ହଉ ମମ ମନ୍ଦ ମତେ ମତେ ଜୟତାଂ ଶ୍ରୋତ ପଙ୍ଗୁ, ସିଏ ହେଉଛନ୍ତି କ'ଣ କୃପା ପ୍ରଦାନ କରିବା ପାଇଁ ଆସିଛନ୍ତି, ଆମେ ହେଉଛୁ ପଙ୍ଗୁ ଆମେ ଚାଲିପାରୁନାହୁଁ, ଏବଂ ମମ ମନ୍ଦ ମତେ ଗତି ଆମର ମତି ମଧ୍ୟ ମନ୍ଦ ବହୁତ ଆଳସ୍ୟପରାୟଣ, ତେଣୁ ମତ୍ ସର୍ବସ୍ୱ ପାଦାମ୍ବୁଜୁ ରାଧା ମଦନ ମୋହନ, ସେ ରାଧା ମଦନ ମୋହନ
ଆମର ସବୁକିଛି ଆମର ସର୍ବସ୍ୱ ଆମର ସର୍ବସ୍ୱ ପାଦ ଆମେ ତାଙ୍କର ପାଦପଦ୍ମକୁ ଆମେ ଧ୍ୟାନ କରୁଛୁ ବା ଶରଣ ଯାଉଛୁ। ଇଏ ହେଉଛି ମଦନ ମୋହନ, ଇଏ ହେଉଛି ସମ୍ବନ୍ଧ ତତ୍ତ୍ୱ। ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ ତିନୋଟି ତତ୍ତ୍ୱ ରହିଛି, ତିନୋଟି ତତ୍ତ୍ୱ ରହିଛି। ଏ ତିନୋଟି ତତ୍ତ୍ୱର ଅଧିଷ୍ଠାତ ଦେବ ହେଉଛନ୍ତି ଏଇଭଳି ଭାବରେ, ଇଏ ହେଉଛନ୍ତି ସମ୍ବନ୍ଧ ତତ୍ତ୍ୱର ଅଧିଷ୍ଠାତ ଦେବ ହେଉଛନ୍ତି ମଦନ ମୋହନ। ମଦନ ମୋହନ ତେଣୁ ସେହି ମଦନ ମୋହନଙ୍କର କୃପା ପ୍ରାପ୍ତ ହେଲେ ଆମେ ଯେଉଁ ଭଗବାନଙ୍କ ସହିତ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନକୁ ପ୍ରାପ୍ତ ହେବା। ଆମେ ଭୁଲି ଯାଇଛି ଆମର ସମ୍ବନ୍ଧ ଭଗବାନଙ୍କ ସହିତ। ତେଣୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ମଦନ ମୋହନଙ୍କର ପ୍ରାର୍ଥନା କୃପା ପ୍ରାର୍ଥନା କରୁଛନ୍ତି ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା ପାଇଁ ସମ୍ବନ୍ଧ ତତ୍ତ୍ୱ। ତାପରେ ଆସିଲା ଅଭିଧେୟ ତତ୍ତ୍ୱ। ଅଭିଧେୟ ତତ୍ତ୍ୱ ହେଉଛି ଭକ୍ତି। ଭଗବାନଙ୍କ ଯେଉଁ ସମ୍ବନ୍ଧ ଅଛି ଆମେ କେମିତି ଜାଣିବା ନା ତାର ଉପାୟ ହେଉଛି ଭକ୍ତି, ଅଭିଧେୟ, ସେଇଟା କୁହାଯାଏ ଅଭିଧେୟ। ଅଭିଧେୟ ତତ୍ତ୍ୱର ଅଧିଷ୍ଠାତ ଦେବ ହେଉଛନ୍ତି ଗୋବିନ୍ଦ ଦେବ। ଦିବ୍ୟା ବୃନ୍ଦାରଣ୍ୟ କଳ୍ପତୃମାଧ ଶ୍ରୀମଦ୍ ରତ୍ନାକାର ସିଂହାସନସ୍ଥ ଶ୍ରୀମଦ୍ ରାଧା ଶ୍ରୀ ଗୋବିନ୍ଦ ଦେବ ଶ୍ରେଷ୍ଠା ଦେବୀ ସେବି ମାମ ସ୍ମରାମି। ତାଙ୍କୁ ମୁଁ ସ୍ମରଣ କରୁଛି ରାଧା ଗୋବିନ୍ଦ ଦେବ। ଗୋବିନ୍ଦ ଦେବ ଇଏ ହେଉଛନ୍ତି ଦିବ୍ୟ ବୃନ୍ଦାବନ ଧାମରେ, ବୃନ୍ଦାବନରେ ଏକ ମଣିମୁକ୍ତା ଖଚିତ ମନ୍ଦିରରେ ଏକ କଳ୍ପଦ୍ରୁମ ତଳେ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ଅତ୍ୟନ୍ତ ବିଶ୍ୱସ୍ତ ପାର୍ଷଦମାନଙ୍କର ସେବା ଲାଭ କରି ଏକ ପ୍ରଭାଯୁକ୍ତ ସିଂହାସନରେ ବସିଛନ୍ତି। ମୁଁ ସେମାନଙ୍କୁ ମୋର ବିନମ୍ର ପ୍ରଣତି ଜଣାଉଛି। ରାଧା ଗୋବିନ୍ଦ ଦେବ ଇଏ ହେଉଛନ୍ତି ଅଭିଧେୟ ବା ଭକ୍ତି, ଭକ୍ତି ପ୍ରଦାନ କରିବେ ଗୋବିନ୍ଦ ଦେବ, ତେଣୁ ତାଙ୍କୁ ପ୍ରାର୍ଥନା କରୁଛନ୍ତି। ଆଉ ତାପରେ ହେଲେ ପ୍ରୟୋଜନ, କୃଷ୍ଣ ପ୍ରେମ, କୃଷ୍ଣ ପ୍ରୟୋଜନ ତତ୍ତ୍ୱ ହେଲେ କିଏ ନା ଗୋପୀନାଥ। ଶ୍ରୀମାନ ରାସର ସାରମ୍ଭୀ ବଂଶୀପଟ ତଡ଼ସ୍ଥିତ କର୍ଷନ ବେଣୁ ସ୍ୱନେଇ ଗୋପୀ ଗୋପୀନାଥ ଶ୍ରେଷ୍ଠ ନା। ଇଏ ହେଉଛନ୍ତି ପ୍ରୟୋଜନ ତତ୍ତ୍ୱ ଗୋବିନ୍ଦ ଗୋପୀନାଥ। ଶ୍ରୀମାନ ରାସର ସାରମ୍ଭୀ ବଂଶୀପଟ ବଂଶୀପଟରେ ଯିଏ ବଂଶୀ ରାସ ଆରମ୍ଭ କରିଥିଲେ ବଂଶୀପଟରେ, ସେଇ ତାଙ୍କର ବେଣୁସ୍ୱନ ମାଧ୍ୟମରେ ଗୋପୀମାନଙ୍କୁ ଆକର୍ଷଣ କରିଥିଲେ ସେ ଗୋପୀନାଥ ମୋର ଶ୍ରେୟ ବା ବଂଶୀସ୍ୱନ ଦ୍ୱାରା ସମସ୍ତ ଗୋପୀଙ୍କୁ ଆକର୍ଷଣ କରୁଥିବା ଏବଂ ଯମୁନା ନଦୀ ତଟରେ ବଂଶୀପଟରେ ସୁଲଳିତ ରାଶି ନୃତ୍ୟ ଆରମ୍ଭ କରିଥିବା ଗୋପୀନାଥ ଜୀ ଆମ ପ୍ରତି କୃପା ପରମେଶ ବନ୍ଧୁ ଶ୍ରେୟସ୍ତୁନ। ଶ୍ରେୟ କହିଲେ ଅପୁଲେନ୍ସ, ତାଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟ ରହିଛି ସେ ଆମକୁ ପ୍ରଦାନ କରନ୍ତୁ। ଏଇଭଳି ଭାବରେ ତିନୋଟି ଶ୍ଳୋକରେ ଏ ତିନି ତତ୍ତ୍ୱଙ୍କର ଦେବତାଙ୍କୁ ସ୍ତୁତି କରିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ତାପରେ କହୁଛନ୍ତି ଜୟ ଜୟ ଗୌରଚନ୍ଦ୍ର ଜୟ କୃପା ସିନ୍ଧୁ ଜୟ ଜୟ ସତୀସୁତ ଜୟ ଦୀନବନ୍ଧୁ। ଏ ବଙ୍ଗଳା ଓଡ଼ିଆ ଏକା ଜିନିଷ, ଆମର କିଛି ଅସୁବିଧା ନାହିଁ, କହିବା ଦରକାର ନାହିଁ। ସେ ଭଗବାନ ଗୌରଚନ୍ଦ୍ରଙ୍କର ଜୟ ହେଉ, ସେ କି କୃପା ସିନ୍ଧୁ, କୃପାର ସାଗର ସିଏ, ଏବଂ ସଚିସୁତ ସଚିଙ୍କର ପୁତ୍ର ସେ, ଜୟ ଦୀନବନ୍ଧୁ ଆମ ଭଳି ଦୀନ ବ୍ୟକ୍ତିମାନଙ୍କର ସେ ବନ୍ଧୁ, ସେ ଦୀନବନ୍ଧୁ ଦୀନବନ୍ଧୁ କୃପା ସିନ୍ଧୁ ସେ ଆମକୁ ଆମକୁ କୃପା କରନ୍ତୁ। ଜୟ ଜୟ ନିତ୍ୟାନନ୍ଦ ଜୟ ଦ୍ୱୈତ ବନ୍ଧ ଜୟ ଶ୍ରୀ ଜୟ ଗୌରବକ୍ତବୃନ୍ଦ ଜୟ ଜୟ ନିତ୍ୟାନନ୍ଦ ଜୟ ଦ୍ୱୈତ ଚନ୍ଦ୍ର ଜୟ ଜୟ ଶିବ ଜୟ ଦ୍ୱୈତ ଚନ୍ଦ୍ର ଜୟ ଶିବ ସାଧି ଜୟ ଗୌରଭକ୍ତ ବୃନ୍ଦ ନିତ୍ୟାନନ୍ଦ ଅଦ୍ୱୈତ ଶ୍ରୀବାସ ଗୌରଭକ୍ତ ବୃନ୍ଦଙ୍କର ଜୟ ହେଉ। ପୂର୍ବେ କହିଲୁ ଆଦି ଲୀଳାର ସୂତ୍ରଗଣ ଯାହା ବିସ୍ତାରିଆ ଅଛି ଦାସ ବୃନ୍ଦାବନ, ଯେଉଁ ଲୀଳା ମହାପ୍ରଭୁଙ୍କର ବୃନ୍ଦାବନ ଦାସ ଠାକୁର ହେଉଛନ୍ତି ବ୍ୟାସ ଭାଗବତ ଯିଏ ବ୍ୟାସ ଦେବ ସେ ଚୈତନ୍ୟ ଭାଗବତ ବ୍ୟାସ ହେଉଛନ୍ତି ବୃନ୍ଦାବନ ଦାସ ଠାକୁର। ତେଣୁ ଯେଉଁ ଲୀଳାକୁ ସେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ସେ ଲୀଳାକୁ ଚୈତନ୍ୟ ଚରିତାମୃତରେ ସଂକ୍ଷେପରେ ବର୍ଣ୍ଣନା କରାଯାଇଛି। ଯେଉଁ ଲୀଳା ସେଠି ସଂକ୍ଷେପରେ, କାରଣ ବୃନ୍ଦାବନ ଦାସ ଠାକୁର ଯେତେବେଳେ ବର୍ଣ୍ଣନା କରୁଥିଲେ ମହାପ୍ରଭୁଙ୍କ ଲୀଳା, ସେ ଚୈତନ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କର ଆବେଶରେ ମହାପ୍ରଭୁଙ୍କର ଅନ୍ତିମ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି। ସେଇଥିପାଇଁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯେତେବେଳେ ବୃନ୍ଦାବନ ଗଲେ ମଦନ ମୋହନଙ୍କର ସେବିକାମାନେ ଏବଂ ଅନ୍ୟମାନେ ଭକ୍ତମାନେ ସବୁ ଚାହିଁଲେ ଯେ ଆପଣ ଲେଖନ୍ତୁ, ବୁଦ୍ଧ ବୟସରେ ଚୈତନ୍ୟ ଚରିତାମୃତ ସେ ଲେଖିଥିଲେ। ମଦନ ମୋହନ ତାଙ୍କୁ ଗୋଟେ କୃପାମାଳ ପ୍ରଦାନ କଲେ, ତା'ପରେ ସେ ଚୈତନ୍ୟ ଚରିତାମୃତ ଲେଖିଛନ୍ତି। ଯେମିତି ଆମେ ଦେଖିବା ପ୍ରଭୁପାଦ ମହାରାଜ ଯେତେବେଳେ ଭାଗବତଙ୍କୁ ଭାଷ୍ୟ ଦେଇଛନ୍ତି, ସେତେବେଳେ ସିଏ ଦଶମ ସ୍କନ୍ଧ କରିପାରିବେ କି ନାହିଁ ବୋଲି କହିକି ଆଗୁଆ କରିଦେଲେ କୃଷ୍ଣ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ। ସେହିଭଳି ଭାବରେ କୃଷ୍ଣଦେବ କବିରାଜ ଗୋସ୍ୱାମୀ ସବୁବେଳେ ଚିନ୍ତା କରୁଛନ୍ତି, ମୁଁ ମୃତ୍ୟୁବରଣ କରିଯିବି କାଳେ। ତେଣୁ ସିଏ ସବୁ ଲୀଳାକୁ ସଂକ୍ଷେପରେ ଆଗ ବର୍ଣ୍ଣନା କରିଦେଉଛନ୍ତି, ତାପରେ ତାକୁ ବିସ୍ତାର କରୁଛନ୍ତି। ଏଇଭଳି ଭାବରେ ତାଙ୍କର ଷ୍ଟାଇଲ୍ ହେଉଛି ଏଇଟା, ସଂକ୍ଷେପରେ ବର୍ଣ୍ଣନା କରିଦେଇଛନ୍ତି। ତେଣୁ ଏଇଠି ଆମେ ଦେଖିବା, କିନ୍ତୁ ସେ ଚୈତନ୍ୟ ଚରିତାମୃତ ପୂର୍ଣ୍ଣ ଭାବରେ ରଚନା କରିସାରିଛନ୍ତି। ଭଗବାନ ତାଙ୍କୁ ଆୟୁଷ ଦେଇଥିଲେ, ସେ ସବୁ ରଚନା କଲେ, ସବୁ ପୂର୍ଣ୍ଣ ଭାବରେ ରଚନା କଲା ପରେ ଯାଇକି ସେ ବିଦାୟ ନେଲେ ସେ ବୌଦ୍ଧ ଜଗତରୁ। ତେଣୁ ଏଠି କହୁଛନ୍ତି, ପୂର୍ବେ କହିଲୁ ଆଦି ଲୀଳା ସୂତ୍ରଗଣ ଯାହା ବିସ୍ତାରିଆ ଅଛନ୍ତି ଦାସ ବୃନ୍ଦାବନ, ଅତଏବ ତାହାର ଆମେ ସୂତ୍ର ମାତ୍ର କହିଲୁ, ଯେ କିଛି ବିଶେଷ ସୂତ୍ର ମଧ୍ୟରେ କହିଲୁ। ଯେଉଁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହାନ୍ତି ବୃନ୍ଦାବନ ଦାସ ଠାକୁର, ତାକୁ ଚୈତନ୍ୟ ଚରିତାମୃତରେ କୃଷ୍ଣନାଥ କବିରାଜ ଗୋସ୍ୱାମୀ ବିସ୍ତାର କରିଛନ୍ତି। ଏବେ ପାଇ ଶେଷ ଲୀଳାର ମୁଖ୍ୟ ସୂତ୍ରଗଣ ପ୍ରଭୁର ଅଶେଷ ଲୀଳା ନା ଯାଏ ବର୍ଣ୍ଣନ। ଶେଷ ଲୀଳା ଗୋଟିଏ ଲୀଳା, ଆଦି ଲୀଳା ହେଉଛି ଭଗବାନଙ୍କ ନବଦ୍ୱୀପ ଲୀଳା, ଏବଂ ଅନ୍ତ୍ୟଲୀଳା ହେଉଛି ଓଡ଼ିଶା ଲୀଳା, ମହାପ୍ରଭୁଙ୍କର ଶ୍ରୀକ୍ଷେତ୍ର ଲୀଳା। ତେଣୁ ଏଇଟାକୁ ଦୁଇ ଭାଗରେ ବିଭକ୍ତ କରାଯାଏ। ତାର ମଧ୍ୟ ଯେଉଁ ଭାବ ଦାସ ବୃନ୍ଦାବନ ଚୈତନ୍ୟ ମଙ୍ଗଳ ବିସ୍ତାର କରିଲା ବର୍ଣ୍ଣନ। ଏଇ ଚୈତନ୍ୟ ଭାଗବତ ପ୍ରଥମେ ନାମ ଥିଲା ଚୈତନ୍ୟ ମଙ୍ଗଳ, ତାପରେ ଯେତେବେଳେ ଲୋଚନ ଦାସ ଠାକୁର ଚୈତନ୍ୟ ମଙ୍ଗଳ ରଚନା କଲେ, ଏ ଚୈତନ୍ୟ ଇଏ ତାଙ୍କର ନାମ ପରିବର୍ତ୍ତନ କରିଥିଲେ ଚୈତନ୍ୟ ଭାଗବତ ବୋଲି। ତେଣୁ ଚୈତନ୍ୟ ଭାଗବତରେ ଯେଉଁ ଲୀଳାକୁ ବିସ୍ତାର ଭାବରେ ବର୍ଣ୍ଣନା କରୁଛନ୍ତି, ସେହି ଭାଗରେ ଏହା ସୂତ୍ର ମାତ୍ର ଲେଖିବ, ତାହା ଯେ ବିଶେଷ କିଛି ଏହା ବିସ୍ତାରିବ। ତେଣୁ ସେଠି ଯେଉଁଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଏଠି ସଂକ୍ଷେପରେ ବର୍ଣ୍ଣନା କରାଯିବ, ସେଠି ଯେଉଁଟା ସଂକ୍ଷେପରେ ବର୍ଣ୍ଣନା କରାଯାଇଛି ଏଠି ବିସ୍ତାର ଭାବରେ ବର୍ଣ୍ଣନା କରାଯିବ। ଚୈତନ୍ୟ ଲୀଳାର ବ୍ୟାସ ଦାସ ବୃନ୍ଦାବନ ତାର ଆଜ୍ଞା କର ତାହାର ଉଚ୍ଚିଷ୍ଟ ଚରଣ। ଏ ଉଚ୍ଚିଷ୍ଟ ଆମର ହେଉଛି ବୈଷ୍ଣବ ଧାରା ହେଉଛି, ଏଇ ପରମ୍ପରାରେ ଆମେ କିଛି କହିବା, ଯାହା ଆମ ଗୁରୁଦେବଙ୍କ ମୁଖରୁ ପ୍ରାପ୍ତ ହେଇଛି ସେଇଟାକୁ କହିବା। ତେଣୁ ଏଇଭଳି ଭାବରେ ଭକ୍ତି କରି ଶିରେ ଧରି ତାହାର ଚରଣ ଶେଷ ଲୀଳାର ସୂତ୍ରଗଣ କରିବେ ବର୍ଣ୍ଣନ। ତେଣୁ ମହାପ୍ରଭୁଙ୍କର ଏ ଓଡ଼ିଶା ଲୀଳାକୁ ସଂକ୍ଷେପରେ ବର୍ତ୍ତମାନ କହିବେ ସିଏ। ଚବିଶ ବର୍ଷର ପ୍ରଭୁର ଗୃହ ଅବସ୍ଥାନ ତାହା ଯେ କରିଲା ଲୀଳା ଆଦି ଲୀଳା ନାମ। ଚବିଶ ବର୍ଷ କାଳ ଭଗବାନ ନବଦ୍ୱୀପରେ ସବୁ ଲୀଳା କଲେ, ବିଶେଷ ଭାବରେ ବିସ୍ତାର ଲୀଳା ହେଉଛି ତାଙ୍କର ବିଦ୍ୟା ଲୀଳା, ବିଦ୍ୟା ଅଧ୍ୟୟନ କଲେ, ବିଦ୍ୟା ଅଧ୍ୟାପନ କରେଇଲେ, ଏବଂ ଆଉ ଲାଷ୍ଟ ସେସବୁ କିଛି ବର୍ଷ ସେ ଏଇ ଚୈତନ୍ୟ ମହାରିକୃଷ୍ଣ ମହାମନ୍ତ୍ର ଆରମ୍ଭ କଲେ, କୀର୍ତ୍ତନ ଆରମ୍ଭ କଲେ। ତେଣୁ ଚବିଶ ବର୍ଷର ଶେଷ ଯେଇ ମାଘ ମାସ ତାରି ଶୁକ୍ଳ ପକ୍ଷେ ପ୍ରଭୁ କରିଲା ସନ୍ନ୍ୟାସ। ଏଇଟା ମୁଁ କହିଲି ମହାପ୍ରଭୁ ଚବିଶ ସନ୍ନ୍ୟାସ ନେଲେ, ସନ୍ନ୍ୟାସ କରିବା ଚବିଶ ବର୍ଷର ଅବସ୍ଥାନ ତାହା ଯେଇ ଲୀଳା ତାର ଶେଷ ଲୀଳା ନାମ। ସନ୍ନ୍ୟାସ ଲୀଳା ପରେ ଯେଉଁ ଲୀଳା ସବୁ ହେଲା ସେଇଟା ହେଉଛି ଶେଷ ଲୀଳା। ଶେଷ ଲୀଳାରେ ମଧ୍ୟ ଅନ୍ତ୍ୟ ଦୁଇ ନାମ ଲୀଳା ଭେଦେ ବୈଷ୍ଣବ ସଭ ନାମ ଭେଦ କହେ, ଏଇ ଶେଷ ଲୀଳାକୁ ତାକୁ ମଧ୍ୟ ଲୀଳା ଏବଂ ଅନ୍ତ୍ୟଲୀଳା ବୋଲି କୁହାଯାଏ। ତାର ମଧ୍ୟ ଛଅ ବର୍ଷର ଗମନାଗମନ ନୀଳାଚଳ ଗୌଡ଼ ସେତୁ ବନ୍ଧ ବୃନ୍ଦାବନ। ତେଣୁ ଛଅ ବର୍ଷ ପାଖାପାଖି ମହାପ୍ରଭୁ ବିଭିନ୍ନ ଭାରତବର୍ଷର ବିଭିନ୍ନ ଉତ୍ତରକୁ ଦକ୍ଷିଣକୁ ବିଭିନ୍ନ ସ୍ଥାନକୁ ଗମନାଗମନ କରିଥିଲେ, ନୀଳାଚଳକୁ ଆସିଥିଲେ, ଗୌଡ଼କୁ ଗୌଡ଼ ଦେଶ ମାନେ ବଙ୍ଗଳାଦେଶକୁ ଯାଇଥିଲେ, ବଙ୍ଗଦେଶକୁ, ସେତୁବନ୍ଧ କହିଲେ ଦାକ୍ଷିଣାତ୍ୟକୁ ଯାଇଥିଲେ, ଏବଂ ବୃନ୍ଦାବନ ମଧ୍ୟ ଯାଇଥିଲେ। ସାରା ଭାରତବର୍ଷ ପରିଭ୍ରମଣ କରିଛନ୍ତି, ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ଭାରତବର୍ଷରେ। ତେଣୁ ତାହା ଯେଉଁ ଲୀଳା ତାର ମଧ୍ୟ ଲୀଳା ନାମ, ତାର ପଛେ ଲୀଳା ଅନ୍ତ୍ୟ ଲୀଳା ବିଧାନ। ତେଣୁ ସେ ଛଅ ବର୍ଷ ଯେଉଁ ବିଭିନ୍ନ ସ୍ଥାନକୁ ଯାଇଥିଲେ ସେଇଟାକୁ ମଧ୍ୟ ଲୀଳା ବୋଲି କୁହାଯାଉଛି, ଆଉ ବାକି ଯେଉଁ ଅଠର ବର୍ଷ ରହିଲା ସେଇଟା ହେଉଛି ଅନ୍ତ୍ୟ ଲୀଳା ଗୁରୁରେ ରହିଲେ। ଆଦି ଲୀଳା ମଧ୍ୟ ଲୀଳା ଅନ୍ତ୍ୟ ଲୀଳା ଆର ଏବେ ମଧ୍ୟ ଲୀଳାରେ କିଛି କରିବେ ବିସ୍ତାର। ତେଣୁ ଏଇଭଳି ଭାବରେ ତିନୋଟି ଲୀଳା ଲୀଳା ରହିଛି, ଆଦି ମଧ୍ୟ ଏବଂ ଅନ୍ତ। ତେଣୁ ଅଷ୍ଟାଦଶ ବର୍ଷ କେବଳ ନୀଳାଚଳ ସ୍ଥିତି ଆପଣ ଆଚରି ଯିବେ ଶିଖାଇଲା ଭକ୍ତି। ଅଠର ବର୍ଷ କାଳ ମହାପ୍ରଭୁ ପୁରୀଧାମରେ ରହିଲେ ଏବଂ ଭକ୍ତିକୁ ଆଚରଣ କଲେ, ଭକ୍ତ ଭାବରେ ଆସିଲେ। ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକ ଜାଣନ୍ତି ନାହିଁ ସେ ହେଉଛନ୍ତି ଭଗବାନ ବୋଲି, ବହୁତ ଲୋକ ଜାଣନ୍ତି ନାହିଁ। ଏମିତି ପୁରୀବାସୀ ମାନେ ମୋତେ ଜାଣନ୍ତି ନାହିଁ, ପୁରୀବାସୀ ମାନେ ମୋତେ ଜାଣନ୍ତି ନାହିଁ, ଅନ୍ୟମାନଙ୍କ କଥା କ'ଣ କହିବା। ମହାପ୍ରଭୁ ଭକ୍ତ ଭାବରେ ଆସିଥିଲେ, ଛନ୍ନ ଭାବରେ ଆସିଥିଲେ, ତେଣୁ ଭଗବାନ ତ ଜାଣିବା ଏତେ ସହଜ ନୁହଁ। ଆଉ ଭଗବାନ ଯେତେବେଳେ ଛଦ୍ମ ବେଶରେ ଆସୁଛନ୍ତି ତାଙ୍କୁ କିଏ ଜାଣିବ, ଭକ୍ତ ହିଁ ଜାଣିବ, ଅନ୍ୟମାନେ କେହି ଜାଣିପାରିବେ ନାହିଁ। ତେଣୁ ଭଗବାନ ନିଜେ କେମିତି ଭକ୍ତି କରିବାକୁ ପଡ଼ିବ, ଭଗବତ ଗୀତାରେ ଭଗବାନ କହିଲେ ମନ୍ମନା ଭବ ମଦ ଭକ୍ତ ମଜାରି ମାଙ୍ଗ ନମସ୍କୁରୁ ମା, ଏଇ ଦୁଇଟି ଶ୍ଲୋକ, ଏଇ ଦୁଇଟି ଏଇ ଶ୍ଲୋକଟି ଦୁଇଥର କହିଛନ୍ତି ମହାପ୍ରଭୁ ଭଗବାନ। ଏଇ ଚାରୋଟି ଜିନିଷ ମନରେ ମୋତେ ଚିନ୍ତା କର, ମୋର ଭକ୍ତ ହୁଅ, ମୋ ଜାଜି ମୋର ଜାଗନ କର ବା ପୂଜା କର ଏବଂ ମୋତେ ପ୍ରଣାମ କର। ସେଇଟା ଥିଓରିଟିକାଲି କହିଦେଲେ, କେମିତି ପ୍ରାକ୍ଟିକାଲି କରିବା ଭଗବାନ ନିଜେ ଆସିକରି ଶିକ୍ଷା ଦେଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ। ହାତ ଟେକିଦେଲେ ଉପରକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କୁ, ଭଗବାନ ଭକ୍ତ ରୂପରେ ଆସିକରି ଶିକ୍ଷା ଦେଉଛନ୍ତି କେମିତି ଭଗବାନ ଭକ୍ତି କରିବାକୁ ପଡ଼ିବ। ଯେତେ ଭଗବାନଙ୍କର ଅବତାର ସବୁ ରହିଛନ୍ତି କି ହାତ ଟେକି ନାହାନ୍ତି, ସରେଣ୍ଡର, ହାତ ଟେକିଲା ମାନେ ସରେଣ୍ଡର, ଆମେ ପ୍ରଭୁ ଆପଣଙ୍କ ଶରଣରେ ଗଲୁ, ଆପଣ ରକ୍ଷା କରନ୍ତୁ। ତେଣୁ ମହାପ୍ରଭୁ ଏହିଭଳି ଭାବରେ ହାତ ଟେକିଲେ, ଯେମିତି କର୍ଫ୍ୟୁ ଜାରି ହୋଇଥିଲେ, ଯଦି କିଏ ଲୋକ ଚାଲିଗଲା ତାହେଲେ ପୋଲିସ ତାଙ୍କୁ ଫାୟାର କରିଦେବେ, ଯେଉଁ ହାତ ଟେକିଦେଲେ ସେ ରକ୍ଷା ପାଇଯିବ। ସେହିଭଳି ଭାବରେ ନିତ୍ୟା ପ୍ରେମ ଭକ୍ତି ଦାର ମଧ୍ୟ ଛଅ ବର୍ଷର ଭକ୍ତଗଣ ସଙ୍ଗେ ପ୍ରେମ ଭକ୍ତି ପ୍ରବର୍ତ୍ତା ହେଲା ନୃତ୍ୟ ଗୀତ ରଙ୍ଗେ। ସେ ଅଠର ବର୍ଷରୁ ଛଅ ବର୍ଷ ପ୍ରେମ ଭକ୍ତି ସମସ୍ତଙ୍କୁ ପ୍ରଚାର କରେଇଲେ, ନୃତ୍ୟ ଗୀତ ଇତ୍ୟାଦି ମାଧ୍ୟମରେ ପ୍ରେମ ଭକ୍ତି ପ୍ରଚାର କରେଇଲେ। ନିତ୍ୟାନନ୍ଦ ଗୋସାଇଁରେ ପଠାଇଲେ ଗୌଡ଼ ଦେଶେ, ତିହ ଗୌଡ଼ ଦେଶ ଭାଷା ହେଲେ ପ୍ରେମ ରସ। ନିତ୍ୟାନନ୍ଦ ପ୍ରଭୁଙ୍କୁ ପଠାଇଲେ ଗୌଡ଼ ଦେଶକୁ, ମହାପ୍ରଭୁ ରହିଲେ ଓଡ଼ିଶାରେ ରହିଲେ, ଏବଂ ଗୌଡ଼ ଦେଶକୁ ପଠାଇଲେ ନିତ୍ୟାନନ୍ଦ ପ୍ରଭୁଙ୍କୁ। ସେଠି ମଧ୍ୟ ପ୍ରଚାର କାର୍ଯ୍ୟ ଚାଲିଲା, ଏଠି ଚାଲିଲା ସେଠି ଚାଲିଲା। ସହଜେଇ ନିତ୍ୟାନନ୍ଦ କୃଷ୍ଣ ପ୍ରେମଦାମ, ପ୍ରଭୁ ଆଜ୍ଞା କହିଲେ ଯାହା ତାହା ପ୍ରେମଦାମ। ନିତ୍ୟାନନ୍ଦ ପ୍ରଭୁ ମଧ୍ୟ ପ୍ରେମ ପ୍ରଦାନ କଲେ, ସେ ତ ଏମିତି ପ୍ରେମଦାମ, ପ୍ରେମଦାମ କହିଲେ ଉନ୍ମତ ହୋଇକି ରହିଛନ୍ତି ସେ ପ୍ରେମରେ। ଆଉ ଯେଉଁ ତାଙ୍କୁ କୁହାଗଲା ତୁମେ ପ୍ରେମ ପ୍ରଚାର କର, ସେ ସବୁ ବହୁତ ଆନନ୍ଦ ପ୍ରଚାର କରିବା ପାଇଁ ଆରମ୍ଭ କଲେ, ପ୍ରେମ ପ୍ରଚାର କଲେ। ଏଇଭଳି ଭାବରେ ତାହାର ଚରଣୀ ମୋର କୋଟି ନମସ୍କାର, ଚୈତନ୍ୟର ଭକ୍ତି ଯେଉଁ ଲୋଭା ହେଲା ସଂସାର। ପ୍ରକୃତରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ପାଇକରି ସେ ସଂସାର ତ୍ୟାଗ କରିକି ଆସିଲେ ବୃନ୍ଦାବନକୁ, ଏଇଟାକୁ ବର୍ଣ୍ଣନା କରିଛନ୍ତି। ଏଇଠି କି ଆଗରୁ ବର୍ଣ୍ଣନା କରାଯାଇଛି, ସେଇଟା ଆଗରେ ବର୍ଣ୍ଣନା କରିଛନ୍ତି। ତେଣୁ ସେ ଆସିକରି ତାପରେ ଏଇଠି ଚୈତନ୍ୟ ଚରିତାମୃତ ରଚନା କଲେ। ଚୈତନ୍ୟ ଗୋସ୍ୱାଇଁ ଯାହାରେ ବଲେ ବଡ଼ ଭାଇ, ତିହ କହେ ମୋର ପ୍ରଭୁ ଚୈତନ୍ୟ ଗୋସ୍ୱାଇଁ। ଚୈତନ୍ୟ ମହାପ୍ରଭୁ ଇଏ ହେଉଛନ୍ତି ବାର ବର୍ଷ ବଡ଼ ନା ନିତ୍ୟାନନ୍ଦ ପ୍ରଭୁ, ତେଣୁ ବଡ଼ ଭାଇ ବୋଲି ତାଙ୍କୁ କହୁଛନ୍ତି। ଆଉ ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି ଇଏ ମୋର ଗୋସ୍ୱାଇଁ, ତେଣୁ ବଡ଼ ଭାଇ ବୋଲି ତାଙ୍କୁ କହୁଛନ୍ତି। ଆଉ ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି ଇଏ ମୋର ଗୋସ୍ୱାଇଁ, ଚୈତନ୍ୟ ଗୋସ୍ୱାଇଁ ମୋର ଇଏ। ଏପରି ଯଦ୍ୟପି ଆପନି ହଏ ପ୍ରଭୁ ବଳରାମ, ତଥାପି ଚୈତନ୍ୟର କରେ ଦାସ ଅଭିମାନ। ଯେମିତି ଭଗବାନ କୃଷ୍ଣଙ୍କର ବଡ଼ ଭାଇ ହେଲେ ବଳରାମ, କିନ୍ତୁ ତଥାପି ସେ କୃଷ୍ଣଙ୍କୁ ସାନ ଭାଇକୁ ପ୍ରଭୁ ବୋଲି ଗ୍ରହଣ କରନ୍ତି, ଦାସ ଅଭିମାନ କରିକିରି ତାଙ୍କର ସେବା କରନ୍ତି। ଚୈତନ୍ୟ ସେବ ଚୈତନ୍ୟ ଗାଓ ଲଉ ଚୈତନ୍ୟ ନାମ, ଚୈତନ୍ୟ ଯେ ଭକ୍ତି କରେ ସେଇ ମୋର ପ୍ରାଣ। ତେଣୁ କୃଷ୍ଣଦାସ ସବିରାଜ ଗୋସ୍ୱାମୀ କହୁଛନ୍ତି ଚୈତନ୍ୟ ସେବ, ଚୈତନ୍ୟ ମହାପ୍ରଭୁଙ୍କୁ ସେବା କର, ତାଙ୍କ ବିଷୟରେ ଗାନ କର ଏବଂ ତାଙ୍କର ନାମ ନିଅ। ଚୈତନ୍ୟ ଯେ ଭକ୍ତି କରେ ସେଇ ମୋର ପ୍ରାଣ, ଚୈତନ୍ୟ ଯେ ଭକ୍ତି ନିତ୍ୟାନନ୍ଦ ପ୍ରଭୁ ଏଇଟା କହୁଛନ୍ତି, ଚୈତନ୍ୟକୁ ଯିଏ ଭକ୍ତି କରେ ସେ ମୋର ପ୍ରାଣ। ଆମର କିଣିଆ ଲୟ ଆମର କିଣିଆ ଲୟ ଗୌରହରିଙ୍କର ନାମ ନେଇକରି ମୋତେ କିଣି ନିଅ। ଏଇଭଳି ଭାବରେ ସମସ୍ତଙ୍କୁ ଯାଇକି ଦ୍ୱାର ଦ୍ୱାର ଯାଇକି ସେ ପ୍ରାର୍ଥନା କରୁଥିଲେ ନିତ୍ୟାନନ୍ଦ ପ୍ରଭୁ। ଏଇଭଳି ମହାପ୍ରଭୁଙ୍କର ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ବାଂଲାଦେଶରେ, ଏଇଭଳି ଗୌଡ଼ ଦେଶରେ ଭଗବାନଙ୍କ କଥା ପ୍ରଚାର ଚାଲିଥିଲା। ଏଇଭଳି ଭାବରେ ଏଇ ମତ ଲୋକେ ଚୈତନ୍ୟ ଭକ୍ତି ଲୋଆଇଲ, ଦିନହୀନ ନିନ୍ଦକ ସେବାରୁ ନିସ୍ତାର ସେବାରୁ ନିସ୍ତାରିଲ। ସମସ୍ତଙ୍କୁ ମହାପ୍ରଭୁ କାହାକୁ ଭଗବାନ କୃଷ୍ଣ କିଛି ବାଛ ବିଚାର କରିଥିଲେ, ଯେମିତି ଆମେ ଦେଖିବା ଭଗବତ ଗୀତା ଏବଂ ଭାଗବତ ମାରେ ଭଗବାନ ଜ୍ଞାନ ଦେଉଛନ୍ତି, ସେତେବେଳେ ସେ କହୁଛନ୍ତି ଏଇଟାକୁ ସମସ୍ତଙ୍କୁ ଦେବ ନାହିଁ। ଇଦଂ ତେନା ତପସ୍କାୟ ନା ଭକ୍ତାୟ କଦାଚନ ନଚା ଶିଶୁ ବାଚନ ନଚ ମାନ ଯଶୁଏତି। ଭାଗବତ ମଧ୍ୟ ସେଇଭଳି ଭାବରେ ସମସ୍ତଙ୍କୁ ପ୍ରଦାନ କରିବ ନାହିଁ, କିନ୍ତୁ ଗୌରାଙ୍ଗ ମହାପ୍ରଭୁ ମହାପ୍ରଧାନ୍ୟ ଅବତାର, ସେ କୌଣସି ବାସ ବିଚାର କଲେ ନାହିଁ। ସେ କହିଲେ ଯାହାରେ ଦେଖ ତାରେ କହ କୃଷ୍ଣ ଉପରେ, ଆମର ଅଜ୍ଞା ଗୁରୁ ହିଁ ତାର ଏଇ ଦେଶ, କିଛି ବାସ ବିଚାର କଲେନି, ସମସ୍ତଙ୍କୁ ଭଗବାନ କଥା ବିତରଣ କଲେ। ତେବେ ପ୍ରଭୁ ବ୍ରଜେ ପଠାଇଲ ରୂପ ସନାତନ, ପ୍ରଭୁ ଆଜ୍ଞା ଦୁଇ ଭାଇ ଆଇଲ ବୃନ୍ଦାବନ। ଆମର ଧାରା ହେଉଛି ରୂପାନଙ୍କ ଧାରା, ରୂପ ଗୋସ୍ୱାମୀ ସାନ ଭାଇ, ସନାତନ ଗୋସ୍ୱାମୀ ବଡ଼ ଭାଇ, ଏଇ ଦୁଇ ଜଣ ପଠାଇଲେ ବୃନ୍ଦାବନକୁ ପଠାଇଲେ। ଭକ୍ତି ପ୍ରଚାରିଆ ସର୍ବ ତୀର୍ଥ ପ୍ରକାଶିଲ ମଦନ ଗୋପାଳ ଗୋବିନ୍ଦର ସେବା ପ୍ରଚାର ହେଲେ, ଏସବୁ ଲୀଳା ସବୁ ରହିଛି। ତେଣୁ ଏଇଭଳି ଭାବରେ ସେମାନେ ଭକ୍ତି ପ୍ରଚାର କଲେ, ତୀର୍ଥକୁ ପ୍ରକାଶ କଲେ, ତୀର୍ଥ ସବୁ ଲୁପ୍ତ ହୋଇଯାଇଥିଲା, ତୀର୍ଥ ଲୁପ୍ତ ହୋଇଯାଇଥିଲା ମହାପ୍ରଭୁଙ୍କର ଆଦେଶରେ ସେ ଦୁଇ ଜଣ ସବୁ ତୀର୍ଥକୁ ପ୍ରକାଶ କଲେ। ନାନା ଶାସ୍ତ୍ର ଆଣି କହିଲା ଭକ୍ତି ଗ୍ରନ୍ଥ ସାର, ମୂଢ଼ ଅଧମ ଜନେରେ ତେହ କରିଲା ନିଷ୍ଠା। ନାନା ଶାସ୍ତ୍ର ବିଚାର କରିକିରି ଭକ୍ତି ଗ୍ରନ୍ଥ ସଦ୍ଧର୍ମ ସ୍ଥାପନ କଲେ। ନାନା ଶାସ୍ତ୍ର ବିଚାର ନେଇକ ନିପୁଣ ସଦ୍ଧର୍ମ ସଂସ୍ଥାପ ସ୍ୱାମୀ। ଆଙ୍କ ଭିତରୁ ରୂପ ଗୋସ୍ୱାମୀ ଓ ସନାତନ ଗୋସ୍ୱାମୀ ସବୁ ନାନା ଶାସ୍ତ୍ର ବିଚାର କରିକିରି ସଦ୍ଧର୍ମ ସ୍ଥାପନ କଲେ। କେତେ ଶାସ୍ତ୍ର ରହିଛନ୍ତି, ଅସଂଖ୍ୟ ଶାସ୍ତ୍ର ରହିଛନ୍ତି, ସେ ବିଚାର କରିକିରି ସଦ୍ଧର୍ମ ସ୍ଥାପନ କରିଛନ୍ତି। ତେଣୁ ପ୍ରଭୁ ଆଜ୍ଞା ବୈଳ ସବ ଶାସ୍ତ୍ରର ବିଚାର, ବୈଳ ସବ ଶାସ୍ତ୍ରର ବିଚାର ବ୍ରଜେର ନିଗୁଢ଼ ଭକ୍ତି କରିଲେ ପ୍ରଚାର। ମହାପ୍ରଭୁ ତାଙ୍କ ଆଦେଶ ଦେଇଥିଲେ ଏବଂ ଶକ୍ତି ପ୍ରଦାନ କରିଥିଲେ, ଯାହାଫଳରେ କି ସେସବୁ ସବୁ ଶାସ୍ତ୍ର ବିଚାର କରିକିରି ବ୍ରଜର ନିଗୁଢ଼ ଭକ୍ତିକୁ ପ୍ରଚାର କଲେ, ଶାସ୍ତ୍ର ସିଦ୍ଧାନ୍ତ ସ୍ଥାପନ କରିଛନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ୱାମୀ ଏବଂ ରୂପ ଗୋସ୍ୱାମୀ ବହୁତ ଶାସ୍ତ୍ର ଧର୍ମ ଶାସ୍ତ୍ର ସବୁ ରଚନା କରିଛନ୍ତି, ଗ୍ରନ୍ଥ ସବୁ ରଚନା କରିଛନ୍ତି। ବିଶେଷ ଭାବରେ ଆମର ରହିଛନ୍ତି ସନାତନ ଗୋସ୍ୱାମୀ ହରିଭକ୍ତି ବିଳାସ, ଭାଗବତାମୃତ, ଦଶମ ଟିପ୍ପଣୀ, ଆର୍ ଦଶମ ଚରିତ। ଭାଗବତ ଦଶମ ସ୍କନ୍ଧ ଉପରେ ସେ ଟିପ୍ପଣୀ ଦେଇଛନ୍ତି, ଟୀକା ଦେଇଛନ୍ତି ବୃହତ ବୈଷ୍ଣବ ତୋଷଣୀ ଏବଂ ହରିଭକ୍ତି ବିଳାସ ଭକ୍ତିର ସିଦ୍ଧାନ୍ତକୁ ପ୍ରଚାର କରିଛନ୍ତି ହରିଭକ୍ତି ବିଳାସ ମାଧ୍ୟମରେ, ଏବଂ ଭାଗବତାମୃତମ ବୃହତ ଭାଗବତାମୃତମ ରଚନା କରିଛନ୍ତି ସନାତନ ଗୋସ୍ୱାମୀ। ଏଇଭଳି ଭାବରେ ସବୁ ଶାସ୍ତ୍ର ରଚନା ହେଇଛି, ସବୁ ରହିଛି, ତା ଭିତରେ କ'ଣ କ'ଣ ସବୁ ରହିଛି ବର୍ଣ୍ଣନା କରାଯାଇଛି, ଏଇଭଳି ଭାବେ ସବୁ ବୃହତ ଭାଗବତାମୃତ, ବୃହତ ଭାଗବତାମୃତ ଯେଉଁ ଭାଗବତାମୃତ ଦୁଇଟି ଅଛି, ବୃହତ ଭାଗବତାମୃତ ଲଘୁ ଭାଗବତାମୃତ। ଏଇ ବୃହତ ଭାଗବତାମୃତରେ ବର୍ଣ୍ଣନା କରାଯାଇଛି କିଏ ଶ୍ରେଷ୍ଠ ଭକ୍ତ, ଏସବୁ ଏସବୁ ରହିଛି। ଏହିସବୁ ଗ୍ରନ୍ଥ କହିଲ ଗୋସ୍ୱାମୀ ସନାତନ, ରୂପ ଗୋସ୍ୱାମୀ କହିଲ ଯତ କିଏ କରୁ ଗଣନ, ରୂପ ଗୋସ୍ୱାମୀ କେତେ ଯେ ବର୍ଣ୍ଣନା କରିଛନ୍ତି, ରଚନା କରିଛନ୍ତି, ତାହା ଗଣନା କରିହେବ ନାହିଁ, ଅନେକ ଶାସ୍ତ୍ର ରଚନା କରିଛନ୍ତି। ପ୍ରଧାନ ପ୍ରଧାନ କିଛି କରିବେ ଗଣନ, ଲକ୍ଷ୍ୟ ଗ୍ରନ୍ଥେ କହିଲ ବ୍ରଜ ବିଳାସ ବର୍ଣ୍ଣନ, ବ୍ରଜଧାମରେ ଭଗବାନଙ୍କର ଯେଉଁ ବିଳାସ ସବୁ ରହିଛି ଏଇଟାକୁ ସବୁ ବର୍ଣ୍ଣନା କରିଛନ୍ତି। ରସାମିତ ସିନ୍ଧୁ ଆହାର ବିଦଗ୍ଧ ମହାଧବ, ଉଜ୍ଜଳ ନୀଳମଣି ଆହାର ଲଳିତ ମହାଧବ, ଯେତେବେଳେ ରୂପ ଗୋସ୍ୱାମୀ ଯାଉଥିଲେ ପୁରୀକୁ ଯାଉଥିଲେ ବୃନ୍ଦାବନରୁ, ସେହି ସମୟରେ ଆମର ଓଡ଼ିଶାରେ ଯେ ସ୍ଥାନ ରହିଛି ସେ ସ୍ଥାନରେ ସେଇଟା ହେଉଛି ସତ୍ୟଭାମାଙ୍କର ସ୍ଥାନ ବୋଲି କୁହାଯାଏ। ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି ଓଡ଼ିଶାରେ, ଏଇ ଆମର ସେଇ ବାଳକଟି ପାଖାପାଖି ସେ ତାଙ୍କର ସେ ସ୍ଥାନ ରହିଛି। ସେଇଠି ତାଙ୍କୁ ସତ୍ୟଭାମା ସ୍ୱପ୍ନରେ କହିଲେ, ତୁମେ ଯେଉଁ ଭଗବାନ ଗ୍ରନ୍ଥ ରଚନା କରୁଛ ଅଲଗା ଅଲଗା ବର୍ଣ୍ଣନା କର, ଗୋଟିଏ ଗ୍ରନ୍ଥ ନାଟକ ରଚନା କରୁଥିବା ଚାହୁଁଥିଲେ। କିନ୍ତୁ ଯେତେବେଳେ ସତ୍ୟଭାମା ତାଙ୍କୁ ସ୍ୱପ୍ନରେ କହିଲେ, ସେତେବେଳେ ସେ ଦୁଇ ଭାଗରେ ବିଭକ୍ତ କରି ଲେଖିଲେ, ଗୋଟିଏ ହେଉଛି ଲଳିତ ମହାଧବ, ଗୋଟିଏ ହେଉଛି ବିଦଗ୍ଧ ମହାଧବ। ଗୋଟିଏ ନାଟକ ରଚନା କରିବା ବୋଲି ଚାହୁଁଥିଲେ। ବ୍ରଜ ଭଗବାନଙ୍କ ବ୍ରଜଭୂମି, ବ୍ରଜ ବିଳାସ ଏବଂ ଦ୍ୱାରକା, ବ୍ରଜ ମଥୁରା ଏବଂ ଦ୍ୱାରକା ଗୋଟିଏ ଲୀଳା କରିବା ବୋଲି ଚିନ୍ତା କରୁଥିଲେ। କିନ୍ତୁ ସତ୍ୟଭାମା ଯେତେବେଳେ ଆଜ୍ଞା କଲେ, ମହାପ୍ରଭୁ ମଧ୍ୟ ସେ କଥା କହିଲେ ପୁରୀରେ, ତୁମେ ଅଲଗା ଅଲଗା ରଚନା କର। ତେଣୁ ସେ ରଚନା କଲେ, ଅଲଗା ଅଲଗା କରି ରଚନା କଲେ। ଦାନ ଅନ୍ୟ ସବୁ ଗ୍ରନ୍ଥ ସବୁ ରହିଛି, ଦାନ କଳି କୌମୁଦୀ ଆର୍ ସ୍ତବାବଳୀ, ଅଷ୍ଟାଦଶ ଲୀଳାଚ୍ଛେଦ ଆର୍ ପଦ୍ୟାବଳୀ, ଗୋବିନ୍ଦ ବିରୁଦ୍ଧାବଳୀ ତାହାର ଲକ୍ଷଣ, ମଥୁରା ମହାତ୍ମ୍ୟ ଆର୍ ନାଟକ ବର୍ଣ୍ଣନା, ଜଗନ୍ନାଥ ବଲ୍ଲଭ ଇତ୍ୟାଦି ବହୁତ ନାଟକ ସବୁ ରଚନା କରିଛନ୍ତି। ଜଗନ୍ନାଥ ବଲ୍ଲଭ ହେଉଛି ରାୟରମାନନ୍ଦ, ରୂପ ଗୋସ୍ୱାମୀ ମଧ୍ୟ ବହୁତ ପ୍ରକାର ନାଟକ ରଚନା କରିଛନ୍ତି। ଲଘୁ ଭାଗବତାମୃତାଦି କିଏ କରୁ ଗଣନ, ସର୍ବତ୍ର କରିଲେ ବ୍ରଜ ବିଳାସ ବର୍ଣ୍ଣନ, ଏଇଭଳି ଭାବରେ ଅନେକ ଶାସ୍ତ୍ର ସେ ରଚନା କରିଛନ୍ତି। ତାପରେ ତାଙ୍କର ଭାତୃ ପୁତ୍ର ନାମ ଜୀବ ଗୋସ୍ୱାମୀ, ତାଙ୍କର ଭାଇ ହେଉଛନ୍ତି କିଏ ଅନୁପମ, ଅନୁପମଙ୍କର ପୁତ୍ର ହେଉଛନ୍ତି ଜୀବ ଗୋସ୍ୱାମୀ। ଇଏ ମଧ୍ୟ ଷଡ଼ ଗୋସ୍ୱାମୀ ମଧ୍ୟରେ ଜଣେ, ବହୁତ ଶାସ୍ତ୍ର ରଚନା, ଷଡ଼ ସନ୍ଦର୍ଭ ସନ୍ଦର୍ଭ ସବୁ ରଚନା ଥେସିସ୍। ଯତ ଭକ୍ତି ଗ୍ରନ୍ଥ କହିଲେ ତାହାର ଅନ୍ତ ନାହିଁ, ଜୀବ ଗୋସ୍ୱାମୀ ତତ୍ତ୍ୱାଚାର୍ଯ୍ୟ ସିଏ। ଶ୍ରୀ ଭାଗବତ ସନ୍ଦର୍ଭ ନାମ ଗ୍ରନ୍ଥ ବିସ୍ତାର, ଭକ୍ତି ସିଦ୍ଧାନ୍ତରେ ଯାହାତେ ଦେଖାଇ ଅଛନ୍ ପାର, ଭକ୍ତି ସିଦ୍ଧାନ୍ତରେ ସବୁ ଥେସିସ୍ ଦେଇଛନ୍ତି, ଯାହାକୁ କୁହାଯାଏ ସନ୍ଦର୍ଭ, ସନ୍ଦର୍ଭ କହିଲେ ଥେସିସ୍, ଥେସିସ୍ ସବୁ ଦେଇଛନ୍ତି। ପ୍ରଥମ ସନ୍ଦର୍ଭ ଆମେ ଟିକେ କହିଦେବା, ପ୍ରଥମ ସନ୍ଦର୍ଭ ହେଉଛି ତତ୍ତ୍ୱ ସନ୍ଦର୍ଭ। ତତ୍ତ୍ୱ ସନ୍ଦର୍ଭରେ କୁହାଯାଇଛି ଭାଗ, ପ୍ରଥମ ଭାଗ ପ୍ରମାଣିତ ତତ୍ତ୍ୱ ସନ୍ଦର୍ଭ କୁହାଯାଏ, ଶ୍ରୀମଦ୍ ଭାଗବତମ୍ ଅଦ୍ୱୈତ ସତ୍ୟକୁ ପ୍ରତ୍ୟକ୍ଷ ଭାବରେ ଦର୍ଶାଉଥିବା ସର୍ବଶ୍ରେଷ୍ଠ ପ୍ରାମାଣିକ ପ୍ରମାଣ, ଏଇ ତତ୍ତ୍ୱ ସନ୍ଦର୍ଭ। ତାପରେ ଦ୍ୱିତୀୟ ସନ୍ଦର୍ଭ ହେଉଛି ଭାଗବତ ସନ୍ଦର୍ଭ, ଭାଗବତ ସନ୍ଦର୍ଭରେ ନିର୍ବିଶେଷ ବ୍ରହ୍ମ ଏବଂ ନିର୍ଦ୍ଦିଷ୍ଟ ଜୀବର ପରମାତ୍ମା ମଧ୍ୟରେ ପାର୍ଥକ୍ୟ ଦର୍ଶାଯାଇଛି ଏବଂ ଚିନ୍ମୟ ଜଗତ ଏବଂ ଅନ୍ୟ ଦୁଇଗୋଟି ଭୌତିକ ଗୁଣର ଦୋଷ ରହିତ ସାତ୍ୱିକ ଗୁଣର ପ୍ରାଧାନ୍ୟ ବର୍ଣ୍ଣନା କରାଯାଇଛି, ବହୁତ କଥା ରହିଛି ତା ଭିତରେ। ତୃତୀୟ ସନ୍ଦର୍ଭ ହେଉଛି ପରମାତ୍ମା ସନ୍ଦର୍ଭ, ଚତୁର୍ଥ ହେଉଛି କୃଷ୍ଣ ସନ୍ଦର୍ଭ, ପଞ୍ଚମ ହେଉଛି ଭକ୍ତି ସନ୍ଦର୍ଭ ଏବଂ ଷଷ୍ଠ ସନ୍ଦର୍ଭ ହେଉଛି ପ୍ରୀତି ସନ୍ଦର୍ଭ, ଏଇ ଷଡ଼ ସନ୍ଦର୍ଭ। ଆ ବାଦ ମଧ୍ୟ ଆଉ ଗୋଟେ ସନ୍ଦର୍ଭ ରହିଛି, କ୍ରମ ସନ୍ଦର୍ଭ ଗୋଟେ ରହିଛି। ଏଇଭଳି ଭାବରେ ସବୁ ଜୀବ ଗୋସ୍ୱାମୀ ଗୋଟେ କୁହାଯାଏ, ଜୀବ ଗୋସ୍ୱାମୀଙ୍କୁ ଯେତେବେଳେ ଗୋଟେ ଥର ଜଣେ ରୂପ ଗୋସ୍ୱାମୀ ପାଖରେ ସେ ରହିକି ପାଠ ପଢ଼ୁଥିଲେ ବା ଇଏ କରୁଥିଲେ, ତାଙ୍କ ସେବା କରୁଥିଲେ, ଜଣେ ଜଣେ ବହୁତ ଉନ୍ନତ ଭକ୍ତ ଜଣେ ଆସିଥିଲେ, ତାଙ୍କ ନାଁଟା ମୋର ମନେ ପଡ଼ୁନି, ତାକୁ ଯେତେବେଳେ ସେ ଆସିଲେ ତାଙ୍କ ସହିତ ଆଲୋଚନା ହେଲା, ରୂପ ଗୋସ୍ୱାମୀ ଦେଖିଲେ ତାଙ୍କ ଗ୍ରନ୍ଥକୁ, ଗ୍ରନ୍ଥକୁ ଦେଖାଇକିରି କହିଲେ ଏ ଗ୍ରନ୍ଥଟି ରଚନା କରିଛି, କ'ଣ କିଛି ଭୁଲ ଅଛି କି କ'ଣ ଅଛି, ମୁଁ ସବୁ କହିଥିଲି ତାଙ୍କୁ, ବଲ୍ଲଭାଚାର୍ଯ୍ୟ ନା। ତେଣୁ ବଲ୍ଲଭାଚାର୍ଯ୍ୟ କହିଲେ ଯେତେବେଳେ ସେତେବେଳେ ଜୀବ ଗୋସ୍ୱାମୀ ଏଇଟାକୁ ଶୁଣି ସହାୟ କରିପାରିଲେ ନାହିଁ, ତେଣୁ ତାପରେ ସେ ଆସିକିରି ପାଣି ଆଣିବା ପାଇଁ ଆସିକି ପଳାଇ ଆସିଥିଲେ। ତାପରେ ବଲ୍ଲଭାଚାର୍ଯ୍ୟ ସବୁ ଦେଖା ହେଲା ବାହାରେ, ସିଏ ସେ ସୀତାରାମ ହନୁମାନ ଯେଉଁଠି ତାଙ୍କୁ କହିଲେ ରୂପ ଗୋସ୍ୱାମୀଙ୍କର ଭୁଲ ଅଛି, ତୁମର ଭୁଲ ଅଛି, ଏଭଳି ଭାବରେ ସେ ସବୁ ପ୍ରମାଣ କରିଦେଲେ। ଏସବୁ କଥା ଯେତେବେଳେ ଜାଣିଲେ ରୂପ ଗୋସ୍ୱାମୀ, ସେ ତାଙ୍କୁ ବିଦା କରିଦେଇଥିଲେ। ତେଣୁ ସେ ଆସିକିରି ଆଉ ଗୋଟେ ସ୍ଥାନରେ ରହିଥିଲେ, ସେହି ସମୟରେ ଏଇ ଷଡ଼ ସନ୍ଦର୍ଭ ରଚନା କରିଥିଲେ ବୋଲି କୁହାଯାଏ, ଷଡ଼ ସନ୍ଦର୍ଭ ଅନ୍ୟାନ୍ୟ ଶାସ୍ତ୍ର ସବୁ ରଚନା କରିଥିଲେ, ଏସବୁ କଥା ରହିଛି। ଗୋପାଳ ଚମ୍ପୁ ନାମେ ଗ୍ରନ୍ଥ ମହାସୁର, ନିତ୍ୟ ଲୀଳା ସ୍ଥାପନ ଯାହେ ବ୍ରଜରସ ପୁର। ଗୋପାଳ ଚମ୍ପୁ ରଚନା କରିଛନ୍ତି କିଏ, ଜୀବ ଗୋସ୍ୱାମୀ, ଯେଉଁଥିରେ ନିତ୍ୟ ଲୀଳା ସ୍ଥାପନ ଯାହେ ବ୍ରଜରସ ପୁର, ବ୍ରଜରସର ବ୍ରଜରସ ବର୍ଣ୍ଣନା କରାଯାଇଛି ଗୋପାଳ ଚନ୍ଦ୍ର ଭଗବାନଙ୍କ ଲୀଳା, ଏଥିରେ ମଧ୍ୟ ସେ ବହୁତ କଥା ରହିଛି। ଗୋପାଳ ଚନ୍ଦ୍ର ସମ୍ପର୍କରେ ଭକ୍ତ ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି, ଏଠାରେ ଦୁଇ ଭାଗରେ ବିଭକ୍ତ, ପ୍ରଥମ ଭାଗକୁ ପୂର୍ବ ଲହରୀ, ଦ୍ୱିତୀୟ ଭାଗକୁ ଉତ୍ତର ଲହରୀ କୁହାଯାଏ। ପ୍ରଥମ ଭାଗରେ 33 ଗୋଟି ଏବଂ ଦ୍ୱିତୀୟ ଭାଗରେ 37 ଗୋଟି ପ୍ରାର୍ଥନା ରହିଛି। ସମୁଦାୟ 70 ପ୍ରାର୍ଥନା ରହିଛି ଏଇ ଗୋପାଳ ଚଙ୍କରେ। ଭଗବାନ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ବୃନ୍ଦାବନ ଲୀଳା ଏବଂ ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ଏସବୁ ବର୍ଣ୍ଣନା କରାଯାଇଛି ଗୋପାଳ ଚଙ୍କରେ। ଏଇ ମତ ନାନା ଗ୍ରନ୍ଥ କରିଆ ପ୍ରକାଶ, ଗୋଷ୍ଠୀ ସହିତ କହିଲା ବୃନ୍ଦାବନ ବାସ। ଏ ରୂପ ଗୋସ୍ୱାମୀ ଏବଂ ସନାତନ ଗୋସ୍ୱାମୀ ଅନ୍ୟାନ୍ୟ ଯେଉଁ ଗୋସ୍ୱାମୀମାନଙ୍କ ସହିତ ସେଇଠି ବୃନ୍ଦାବନରେ ବାସ କଲେ। ପ୍ରଥମ ବର୍ଷରେ ଅଦ୍ୱୈତ ଆଦି ଭକ୍ତଗଣ ପ୍ରଭୁରେ ଦେଖିତ କହିଲ ନୀଳାଦ୍ରି ଗମନ। ଯେଉଁ ବର୍ଷ 1510 ମସିହାରେ ମାଘ ମାସରେ ନେଇକରି ଆସିଲେ, ତାପରେ ଯେଉଁ ଇଏ ହେଲା ମାଘ ପରିପର୍ବଣ ଚୈତ୍ର ବୈଶାଖ ଜ୍ୟେଷ୍ଠ ଆଷାଢ଼, ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଭଗବାନ ଜଗନ୍ନାଥଙ୍କର ଯେଉଁ ଘୋଷ ଯାତ୍ରା ବା ରଥଯାତ୍ରା ହୁଏ, ରଥଯାତ୍ରା ପାଇଁ ଆସିଲେ ସେମାନେ। 2 ମାସ ଲାଗେ ଆସିବା ପାଇଁ, ନା 1 ମାସ ଲାଗେ ଆସିବା ପାଇଁ, ଆଉ 4 ମାସ ପୁରୀରେ ରହନ୍ତି, ଆଉ 1 ମାସ ଯିବା ପାଇଁ। ଏଇଭଳି 6 ମାସ ତାଙ୍କର କଟୁଥିଲା ଘରୁ ବାହାର କରିକି, ଘରୁ ବାହାରେ ରହୁଥିଲେ ସେମାନେ। ରଥଯାତ୍ରା ଦେଖି ତାହା ରହିଲା 4 ମାସ, ପ୍ରଭୁ ସଙ୍ଗେ ନୃତ୍ୟ ଗୀତ ପରମ ଉଲ୍ଲାସ, ଭଗବାନଙ୍କ ସହିତ ରହିକି କେତେ ଆନନ୍ଦ। ତେଣୁ ବିଦାୟ ସମୟ ପ୍ରଭୁ କରିଲା ସଭାରେ, ପ୍ରତ୍ୟେକ ଆସିବେ ସଭେ ଗୁଣ୍ଡିଚା ଦେଖିବାରେ। ତାଙ୍କୁ କହିଲେ ସବୁ ବର୍ଷ ଆସିବ ତୁମେ ଏ ଗୁଣ୍ଡିଚା ଦେଖିବା ପାଇଁ। ପ୍ରଭୁ ଆଜ୍ଞା ଭକ୍ତଗଣ ପ୍ରତ୍ୟବଦ ଆସିଆ ଗୁଣ୍ଡିଚା ଦେଖିବା ଯାହାନ ପ୍ରଭୁରେ ମିଳିଆ। ଏଇଭଳି ଭାବେ 20 ବର୍ଷ ରହିଛି କହିଲା ଗତାଗତି, ଅନ୍ୟାନ୍ୟ ଦୁହାଁର ଦୁହାଁ ବିନା ନାହିଁ ସ୍ଥିତି। ଏଇଭଳି ଭାବରେ 20 ବର୍ଷ କାଳ ଏ ମିଳନ ଅବ୍ୟାହତ ରହିଥିଲା ଏବଂ ପରିସ୍ଥିତି ଏପରି ପ୍ରଗାଢ଼ ହେଲା ଯେ ମହାପ୍ରଭୁ ଭକ୍ତଗଣ ପରସ୍ପର ସହିତ ମିଳିତ ନହେଲେ ସୁଖୀ ହୋଇପାରୁନଥିଲେ। ଶେଷ ଆହାର ଯେଇ ରହେ 12 ବର୍ଷର କୃଷ୍ଣର ବିରହ ଲୀଳା ପ୍ରଭୁର ଅନ୍ତର। ଏକାନ୍ତ ଭାବରେ ଯେଉଁ ରହିଛନ୍ତି, ଯେଉଁ ଆପଣଙ୍କର ଜଗନ୍ନାଥ ମନ୍ଦିରରୁ ବାଲିସାହି ରାସ୍ତାରେ ଗଲେ ଯେଉଁ ବାମ ପଟେ ପଡ଼ିବ ଗମ୍ଭୀରା ମଠ, ସେଇଠି ରହୁଥିଲେ, ସେଇଠି ରହୁଥିଲେ ମହାପ୍ରଭୁ, ସେଇଠି ରହିଥିଲେ 12 ବର୍ଷ କାଳ। ସେଠି ରହି କୃଷ୍ଣର ବିରହ ଲୀଳା ପ୍ରଭୁର ଅନ୍ତର, ବିରହରେ ଯେଉଁଭଳି ଭାବେ ରାଧାରାଣୀ କୃଷ୍ଣଙ୍କର ବିରହରେ ଯେଉଁଭଳି ଭାବରେ ଉନ୍ମାଦଗ୍ରସ୍ତ ହୋଇଥିଲେ, ସେହିଭଳି ଭାବରେ ତାଙ୍କର ଭାବ ଥିଲା, ଯାହାକି 10 ସ୍କନ୍ଧ 47 ଅଧ୍ୟାୟରେ ଭ୍ରମର ଗୀତରେ ବର୍ଣ୍ଣନା କରାଯାଇଛି ଉନ୍ମାଦ ଭାବ। ନିରନ୍ତର ରାତ୍ରି ଦିନ ବିରହ ଉନ୍ମାଦେ ହାସେ କାନ୍ଦେ ନାଚେ ଗାଏ ପରମ ବିଷାଦ। କେତେବେଳେ ହସୁଛନ୍ତି, କେତେବେଳେ କାନ୍ଦୁଛନ୍ତି, କେତେବେଳେ ନାଚୁଛନ୍ତି, କେତେବେଳେ ଗାନ କରୁଛନ୍ତି। ଯେ କାଳେ କରେଣ ଜଗନ୍ନାଥ ଦର୍ଶନ ମନେ ଭାବେ କୁରୁକ୍ଷେତ୍ରରେ ପାଞ୍ଚ ମିଳନ। ସବୁଦିନେ ମହାପ୍ରଭୁ ଯାଇକରି ଦର୍ଶନ କରୁଥିଲେ, ଜଗନ୍ନାଥ ମନ୍ଦିର ଦର୍ଶନ କରୁଥିଲେ। ଆପଣ ଦେଖିବେ ଜଗନ୍ନାଥ ମନ୍ଦିର ଯେତେବେଳେ ଯିବେ, ପ୍ରବେଶ କଲାମାନେ ପତିତ ବାମନ ଯେଉଁ ରହିଛନ୍ତି, ବାମପଟେ ରହିଛନ୍ତି ନୃସିଂହଦେବ, ସେଇଠି ସେ ନୃସିଂହଦେବଙ୍କୁ ପ୍ରଣାମ କରିକି ଯାଉଥିଲେ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। ପ୍ରତିଦିନ ଯାଉଥିଲେ ମହାପ୍ରଭୁ ଜଗନ୍ନାଥ ଦର୍ଶନ କରିବା ପାଇଁ ଯାଉଥିଲେ ଭଗବାନ, ସେ ସ୍ୱୟଂ ଭଗବାନ। କିନ୍ତୁ ଏ ଶିକ୍ଷା ଦେଉଛନ୍ତି ଆମେ ସବୁଦିନ ଭଗବାନ ଦର୍ଶନ କରିବା, ସ୍ୱୟଂ ଭଗବାନ ଯାଉଛନ୍ତି ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ। କିଭାବେ ଯାଉଥିଲେ ନା, ମନେ ଭାବେ କୁରୁକ୍ଷେତ୍ରରେ ପାଞ୍ଚ ମିଳନ। ଭଗବାନ ଯେଉଁ ବୃନ୍ଦାବନରୁ ଆସିଲେ ମଥୁରା, ମଥୁରାରୁ ଗଲେ ଦ୍ୱାରକା, ଫେରିଲେ ନାହିଁ, କିନ୍ତୁ ଗୋଟେ ଧର କୁରୁକ୍ଷେତ୍ରରେ ତାଙ୍କ ସବୁ ସମସ୍ତଙ୍କ ମିଳନ ହେଇଛି। 10 ସ୍କନ୍ଧ 82 83 ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କୁରୁକ୍ଷେତ୍ରରେ ଗୋପୀମାନଙ୍କ ସହିତ ମିଳନ ହେଇଛି ଭଗବାନଙ୍କର। ସମାନ ପାଣ୍ଡବମାନେ, କୌରବମାନେ, ମୁନି ଋଷିମାନେ ସବୁ ଆସିଥିଲେ, ବହୁତ ସୁନ୍ଦର ପ୍ରବଚନ ଦେଇଛନ୍ତି ଭଗବାନ 10 ସ୍କନ୍ଧ 84 ଅଧ୍ୟାୟରେ। ଏ ଗୋପୀମାନଙ୍କର ମିଳନ ବର୍ଣ୍ଣନା କରେ 10 ସ୍କନ୍ଧ 82 ଅଧ୍ୟାୟରେ। 83 ଅଧ୍ୟାୟରେ ଭଗବାନଙ୍କର ଯେଉଁ ରାଣୀମାନେ ଅଛନ୍ତି ଏବଂ ଦ୍ରୌପଦୀଙ୍କ ସହିତ ଆଲୋଚନା କରାଯାଇଛି, ଏସବୁ ବର୍ଣ୍ଣନା କରାଯାଇଛି, ଏସବୁ ଭାଗବତ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଯେତେବେଳେ ଯାଉଥିଲେ, ମହାପ୍ରଭୁ ଯେତେବେଳେ ଯାଉଥିଲେ ଜଗନ୍ନାଥ ଦର୍ଶନ କରୁଥିଲେ, କିଭଳି ଭାବରେ ନା କୁରୁକ୍ଷେତ୍ରରେ ପାୟାଛି ମିଳନ, ଇଏ ହେଉଛି ରଥଯାତ୍ରାର ରହସ୍ୟ। ରଥଯାତ୍ରାର ରହସ୍ୟ ଏପର୍ଯ୍ୟନ୍ତ ମଧ୍ୟ ଲୋକ ଜାଣନ୍ତି ନାହିଁ, କାହିଁକି ଅଲଗା ଦିନ ରଥଯାତ୍ରା କରୁଛନ୍ତି, ଏଇଭଳି ଭାବରେ ଅବଜେକ୍ସନ୍ କରୁଛନ୍ତି ନା ରଥଯାତ୍ରା, ଏଇଭଳି ଭାବରେ ଅବଜେକ୍ସନ୍ କରୁଛନ୍ତି ନା ରଥଯାତ୍ରା କ'ଣ ମହାତ୍ମା ବା ତା'ର ତତ୍ତ୍ୱ କ'ଣ କେହି ଜାଣନ୍ତି ନାହିଁ। ମହାପ୍ରଭୁ ସେଇଟା ପ୍ରକାଶ କରିଛନ୍ତି ତତ୍ତ୍ୱ କ'ଣ ରଥଯାତ୍ରା। ତେଣୁ ଏଇ କୁରୁକ୍ଷେତ୍ରରେ ଯେମିତି ଯେଉଁଭଳି ଭାବରେ ରାଧାରାଣୀ ଭଗବାନଙ୍କୁ ଦର୍ଶନ କରିଥିଲେ, ଯେଉଁ ଭାବ ତାଙ୍କ ସବୁ ରହିଛି ସେଇ ଭାବରେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ରଥଯାତ୍ରା ଆଗେ ଯେବେ କରେ ନର୍ତ୍ତନ ତାହା ଏଇ ପଦମାତ୍ର କରେ ଗାୟନ, ଯେଉଁ ରଥଯାତ୍ରା ହେଉଥିଲା ସେଇ ସମୟରେ ଏଇ ଗାନ ବି କରୁଥିଲେ, ଏଇ ପଦ ଗାନ କରୁଥିଲେ। କ'ଣ ନା ସେଇ ତ ପରାଣ ନାଥ ପାଇନୁ ଯାହା ଲାଗି ମଦନ ଦହନେ ଝୁରିଗେନୁ। ଏଇଟାର ଅର୍ଥ ସମସ୍ତେ ବୁଝିପାରିବେ ନାହିଁ, ମହାପ୍ରଭୁ ଏଇଟା ଜାଣନ୍ତି ତାର ଅର୍ଥ। ସେଇ ତ ପରାଣ ଯେମିତିକି ଗୋପୀମାନେ ବିଶେଷ ଭାବେ ରାଧାରାଣୀଙ୍କର ଭାବ, କୁରୁକ୍ଷେତ୍ରରେ ଯେତେବେଳେ ଭଗବାନ ଦର୍ଶନ କରିଥିଲେ ତାଙ୍କର ଭାବ ହେଉଛି ଏଇଟା, ସେଇ ଭଗବାନ କୃଷ୍ଣ, ଇଏ ସେଇ ରାଧାରାଣୀ। କିନ୍ତୁ ବୃନ୍ଦାବନର ଭାବ ସେଠି ନାହିଁ, ସେଠି କୁରୁକ୍ଷେତ୍ର, ସେଠି ଭଗବାନ ରାଜା ବେଶରେ ରହିଛନ୍ତି, ହାତୀ ଛତି ଇତ୍ୟାଦି ସବୁ ରହିଛି, ଭଗବାନ ରାଜା ବେଶରେ ରହିଛନ୍ତି, ସେଠି ବଂଶୀ ନାହିଁ, ବୃନ୍ଦାବନର ବଂଶୀ ସେଠି ନାହିଁ, ଭଗବାନ ପାଖରେ ଗୋପବେଶ ନାହିଁ, ସେଠି ରାଧା ବେଶ ଏସବୁ ରହିଛି। ତେଣୁ ଏଇଟା ଗୋପୀମାନେ ଆସ୍ୱାଦନ କରିପାରୁନଥିଲେ, ତେଣୁ ଇଏ ହେଉଛି ରଥଯାତ୍ରାର ରହସ୍ୟ ହେଉଛି ଏଇଟା। ତେଣୁ ଏଇଭଳି ଭାବରେ ଗୋପୀମାନଙ୍କ ଭାବ ରାଧାରାଣୀଙ୍କ ଭାବ ହେଉଛି ସେଇ ତ ପରାଣ ନାତ ପାଇନୁ ଯାହା ନାଗି ମଦନ ଦହନ ଝୁରିଗେନୁ। ଏତେ ବର୍ଷ କାଳ ଭଗବାନ ବିରାଟ ଯେଉଁ ରହିଥିଲେ ମଦନ ଦହନ ବର୍ତ୍ତମାନ ପ୍ରାପ୍ତ ହେଲେ। ଏହି ଦୁଇଆ ଗାନେ ନାଚେନ ଦ୍ୱିତୀୟ ପ୍ରହର କୃଷ୍ଣ ଲୟା ବ୍ରଜ ଯାଇ ଏ ଭାବ ଅନ୍ତର। ଦୁଇ ପ୍ରହର କ'ଣ ମହାପ୍ରଭୁ ବିଶେଷ କରି ଦିନର ଶେଷ ଭାଗକୁ ଏଇ ଗୀତ ଗାନ କରୁଥିଲେ, ଜଗନ୍ନାଥ ରଥ ସମୟରେ ଯେଉଁ ଗୀତଟି ଗାନ କରୁଥିଲେ ଗମ୍ଭୀରା ମଠରେ ଥିଲାବେଳେ ଦ୍ୱିତୀୟ ପ୍ରହର ବା ଦିନର ଶେଷ ଭାଗକୁ ଏଇ ଗୀତ ଗାନ କରୁଥିଲେ। ଏଇଟା ସମୁଦ୍ର ସ୍ନାନ କରିତେ ହେନ କାଲେ ଏଇଟା ପ୍ରଭୁ ତାହାନେ ମିଳିତେ ସେଇ ସମୟରେ ଜଗନ୍ନାଥ ଆସିଲେ ପ୍ରଭୁ ତାଙ୍କୁ ଦର୍ଶନ କରିବା ପାଇଁ ଆସିଲେ ବା ରୂପ ଗୋସ୍ୱାମୀ ଦର୍ଶନ ଦେବା ପାଇଁ ଆସିଲେ ତେଣୁ ହରିଦାସ ଠାକୁର ରୂପ ସନାତନ ଜଗନ୍ନାଥ ମନ୍ଦିର ନା ଯାଆନ୍ତିନି ଜାନ ଜଗନ୍ନାଥ ମନ୍ଦିର କେମିତି ଯାଉନଥିଲେ ତେଣୁ ମହାପ୍ରଭୁ ଜଗନ୍ନାଥର ଉପଲୋଭ ଦେଖିବା ନିଜ ଗୃହେ ଯାଆନ ଏଇ ତିନିରେ ମିଳିବା ମହାପ୍ରଭୁ ସବୁଦିନ ଜଗନ୍ନାଥ ଯେଉଁ ଯାଉଥିଲେ ଦର୍ଶନ କରିବା ପାଇଁ ଜଗନ୍ନାଥଙ୍କ ପାଖରେ ଉପର ଭୋଗ ଗୋଟେ ଲାଗେ ସକାଳୁ ସକାଳୁ ଭୋଗ ଲାଗେ ଏଇଟାକୁ ଦେଖିକିରି ତାପରେ ସେ ଯାଆନ୍ତି ତାଙ୍କର ନିଜ ବସାକୁ ଯିବା ପୂର୍ବରୁ ଏଇ ତିନି ଜଣଙ୍କୁ ମିଳିକିରି ଯାଆନ୍ତି ଏଇ ଦିନ ମଧ୍ୟ ଯେବେ ଥାକେ ଯାଇଜନ ତାହାରେ ଆସି ଆପଣ ମିଳେ ପ୍ରଭୁର ନିୟମ ତେଣୁ ମହାପ୍ରଭୁ ତାଙ୍କୁ ଦର୍ଶନ ଦିଅନ୍ତି ଦୈବେ ଆସି ପ୍ରଭୁ ଯେବେ ଉର୍ଦ୍ଧ୍ୱରେ ଚାହିଁଲା ତାହେଲେ ଖୋଜା ଖୋଜା ତାଳପତ୍ରରେ ସେଇ ଶ୍ଳୋକ ପାଇଲା ଭଗବାନ ତ ସବୁ ଜାଣନ୍ତି ଆସି ପହଞ୍ଚିଗଲେ ରୂପ ଗୋସ୍ୱାମୀ ନଥିଲେ ଉପରକୁ ଦେଖିଦେଲେ ତାଳପତ୍ର ଲେଖା ହେଇଛି ସେଇଟା ତେଣୁ ଶ୍ଳୋକ ପଢ଼ି ଆସେ ପ୍ରଭୁ ଆବିଷ୍ଟ ହଇଁଆ ରୂପ ଗୋସ୍ୱାମୀ ଆସେ ପଢ଼େ ଦଣ୍ଡବତ ହଇଁଆ ଯେତେବେଳେ ମହାପ୍ରଭୁ ଦେଖିଦେଲେ ସେ ଶ୍ଳୋକକୁ ଆବିଷ ଆସିଗଲା ମହାପ୍ରଭୁଙ୍କର ମୋର ମନର ଭାବ କେମିତି ରୂପ ଜାଣିଲା ପଚାରିବାକୁ ଉଠି ମହାପ୍ରଭୁ ତାହେଲେ ଚାପଡ଼ ମାରିବା କହିତେ ଲାଗିଲା କିଛି କୋଲତି କରିବା ମହାପ୍ରଭୁ ତାକୁ ଦେଖିକିରି ଗୋଟେ ଚାପୁଡ଼ା ମାରିଲେ ଚାପୁଡ଼ା ମାରି ଆଲିଙ୍ଗନ କରି କହିଲେ ମୋର ମୋର ଶ୍ଳୋକର ଅଭିପ୍ରାୟ ନା ଜାଣେ କ'ଣ ଜାଣେ ମୋର ମନର କଥା ତୁମେ ଜାଣିଲ କେ ମନ ମୋର ମନର କଥା କେହି ଜାଣନ୍ତି ନାହିଁ ତୁମେ କେମିତି ଜାଣିଲ ତେଣୁ ଏତେ ବୋଲି ତାହେଲେ ବହୁ ପ୍ରସାଦ କରିବା ସ୍ୱରୂପ ଗୋସ୍ୱାମୀର ଶ୍ଳୋକ ଦେଖାଇଲେ ରହିବା ତେଣୁ ସ୍ୱରୂପ ଦାମୋଦରଙ୍କୁ ଦେଖେଇଲେ ସେ ଶ୍ଳୋକଟି ସ୍ୱରୂପେ ପୁଚ୍ଛେନ ପ୍ରଭୁ ହୟା ବିଷ୍ଣୁ ଦେ ମୋର ମନର କଥା ରୂପ ଜାଣିଲ କେମିତି ମୋର ମନ କଥା କେମିତି ଜାଣିଲା ରୂପ ତେଣୁ ସ୍ୱରୂପ କହେ ଯାହାତେ ଜାଣିଲ ତୁମାର ମନ ତାହାତେ ଜାଣି ହୟ ତୁମାର କୃପାର ଭାଜନ ତେଣୁ ଆପଣଙ୍କ କୃପା ପ୍ରାପ୍ତ ହୋଇଥିବାରୁ ସେ ଆପଣଙ୍କ କଥା ଜାଣନ୍ତି ସବୁ ଭଗବାନ କୃପା ନହେଲେ ଏସବୁ କଥା କେହି ଜାଣିପାରିବେ ନାହିଁ ତେଣୁ ହେଉଛି ମୂଳ ଜିନିଷ ହେଉଛି ଭଗବାନ କୃପା ଭଗବାନ କୃପା ହେଲେ ହିଁ ସବୁକିଛି ହେବ ନହେଲେ ଦୁଇ ଆଙ୍ଗୁଳି କମିଯାଉଥିବ ସବୁବେଳେ ଦୁଇ ଆଙ୍ଗୁଳି କମିଯାଉଥିବ ଆମର ପରିଶ୍ରମ ଏବଂ ଭଗବାନ କୃପା ଏଇ ଦୁଇଟି ହେଲେ ଯାଇକି ଯଶୋଦା ମା ବାନ୍ଧିଲେ ଭଗବାନଙ୍କୁ ତେଣୁ ପ୍ରଭୁ କହେ ତାର ଆମେ ସନ୍ତୁଷ୍ଟ ହଇଁଆ ଆଲିଙ୍ଗନ କହିଲୁ ସର୍ବଶକ୍ତି ସଞ୍ଚାରିଆ ଦଶ ଦିନ ଧରି ମହାପ୍ରଭୁ ଯେତେବେଳେ ଯାଇଥିଲେ ବୃନ୍ଦାବନ ସେଇଠି ରୂପ ଗୋସ୍ୱାମୀଙ୍କୁ ଶିକ୍ଷା ଦେଇଥିଲେ ଯାହା ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳା 19 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 10 ଦିନରେ ସବୁ ଶକ୍ତି ପ୍ରଦାନ କରି ସବୁ ଦେଇଦେଲେ ସବୁ ଜ୍ଞାନ ଦେଇଦେଲେ 10 ଦିନରେ ସବୁ ଶିକ୍ଷା ଦେଲେ ଯୋଗ୍ୟ ପାତ୍ର ହେବ ଗୃଢ଼ ରସ ବିବେଚନେ ତୁମେ କହିବ ତାହେଲେ ଗୃଢ଼ ରସାକ୍ଷା ଆଣେ କୃଷ୍ଣ ଭକ୍ତି ରସକୁ ସେ ତାଙ୍କୁ ଶିକ୍ଷା ଦେଲେ ଏବଂ ଏହିସବୁ ଗ୍ରନ୍ଥ ରଚନା କରିବା ପାଇଁ କହିଲେ ଏସବୁ କହିବା ଆଗେ ବିସ୍ତାର କରିବା ସଂକ୍ଷେପ ଉଦ୍ଦେଶ୍ୟ କହିଲେ ପ୍ରସ୍ତାବ ପାଇବା ଏ ମଧ୍ୟ ଲୀଳାରେ 19 ଅଧ୍ୟାୟରେ ବର୍ଣ୍ଣନା କରାଯିବ ବର୍ତ୍ତମାନ ଖାଲି ସୂତ୍ର ଆକାରରେ କହିଦେଲେ ସେ ଶ୍ଳୋକଟି କ'ଣ ନା ପ୍ରିୟ ସ୍ୱୟଂ କୃଷ୍ଣ ସହଚରୀ କୁରୁକ୍ଷେତ୍ର ମିଳିତ ତଥାଂସା ରାଧା ତଦିଦମ ଉଭୟ ସଙ୍ଗ ସୁଖମ ତଥାପ୍ୟନ୍ତ ଖେଳ ମଧୁର ମୁରଳୀ ପଞ୍ଚମକୁ ଦୁଷେ ମନମେ କାଳନ୍ତି ପୂର୍ଣ୍ଣ ବିପିନାୟ ସୃହାୟତି ଏ ଶ୍ଳୋକଟି ଆମେ ଆସନ୍ତାକାଲି ଆଲୋଚନା କରିବା ଏଇ ଯେଉଁ ଶ୍ଳୋକ ଏ ରାଧାରାଣୀଙ୍କର ଭାବ ରାଧାରାଣୀ କହିଛନ୍ତି ଏ ସଖି ବର୍ତ୍ତମାନ ଏଇ କୁରୁକ୍ଷେତ୍ରରେ ମୁଁ ମୋର ପୁରାତନ ପ୍ରିୟ ସଖା କୃଷ୍ଣଙ୍କ ସହିତ ମିଳିତ ହୋଇଛି ମୁଁ ସେଇ ପୁରାତନ ରାଧାରାଣୀ ଅଟେ ଏବଂ ବର୍ତ୍ତମାନ ଆମେ ପରସ୍ପର ଭେଟୁଛୁ ଏହା ଅତ୍ୟନ୍ତ ଆନନ୍ଦଦାୟକ ଅଟେ ତଥାପି ମୁଁ ଯମୁନା କୂଳରେ ଅବସ୍ଥିତ ଅରଣ୍ୟ ବୃକ୍ଷ ମୂଳକୁ ଯିବାକୁ ଇଚ୍ଛା କରୁଛି ମୁଁ ସେହି ବୃନ୍ଦାବନର ଅରଣ୍ୟରେ ତାଙ୍କର ପଞ୍ଚମ ସ୍ୱରରେ ମଧୁର ମୁରଳୀ ସ୍ୱନ ଶୁଣିବାକୁ ଇଚ୍ଛା କରୁଛି ଇଏ ହେଉଛି ରଥଯାତ୍ରାର ତତ୍ତ୍ୱ ଏଇଟା ଆମେ ଆସନ୍ତାକାଲି ଆଲୋଚନା କରିବା ତେଣୁ ଏଇ ଶ୍ଳୋକ 76ରୁ ଆମେ ଆଜି 75 ଶ୍ଳୋକ କହିଦେଲେ କ'ଣ ଗୋଟେ ଦିନରେ 75 ଜୟ ଶ୍ରୀ ଚୈତନ୍ୟ ଚରିତାମୃତ କି ଜୟ ଶ୍ରୀ ଗୋପାଳ ଭାରତ କି ଜୟ ଶ୍ରୀ ଗୁରୁଦେବ କି ସାମ୍ବେଦ ଗୌର ଭକ୍ତ କି ଗୌରମାନନ୍ଦେ